ବିଷ୍ଣୁଦେବ କହୁଛନ୍ତି ଅଶ୍ୟାନୁଭାବ ଭଗବାନ ବେଦ ଗୁହ୍ୟତମ ଶିବ, ଏ ଗୁହ୍ୟତମ ତାଙ୍କର ଯେଉଁ ଉଦ୍ଦେଶ୍ୟ ଶିବଜୀ ନାରଦ କପିଲ ସାକ୍ଷାତ ଭଗବାନ ସାକ୍ଷାତ ଭଗବାନ କପିଲ ରୂପ ଏ ତିନି ଜଣ ଜାଣନ୍ତି, କିନ୍ତୁ ଏମାନେ କ'ଣ ଅନ୍ୟ କେହି ଜାଣନ୍ତି ନା। ମୁଁ ଖାଲି କହିଥିଲି ଆପଣଙ୍କର କନଫ୍ୟୁଜନ୍ ଥିବ, କାରଣ ଭାଗବତଙ୍କ ନିକଟରେ ଅପରାଧ ହେଇଛି ଯଦି କେହି ଭୁଲ ବୁଝେ। ଏ ତିନି ଜଣ ଜାଣନ୍ତି, ଅନ୍ୟମାନେ କେହି ଜାଣନ୍ତି ନା। ଏ ତିନି ଜଣ କ'ଣ ଜାଣନ୍ତି ନା, ଯାହା କହିଥିଲେ ଭୀଷ୍ମଦେବ, କାରଣ ଯୁଧିଷ୍ଠିର ମହାରାଜ ପ୍ରଶ୍ନ କରିବେ ଆମେ କାହିଁକି ଦୁଃଖ ପାଉଛୁ, କାହିଁକି କଷ୍ଟ ପାଉଛୁ। ଏଇ ଗୁହ୍ୟତମ ଜିନିଷଟାକୁ ଏଇ ତିନି ଜଣ ଜାଣନ୍ତି। ବିଷ୍ଣୁ ଚକ୍ରବର୍ତ୍ତୀ ତାଙ୍କ ଟୀକାରେ ଲେଖୁଛନ୍ତି, ଦେଖନ୍ତୁ ଭାଗବତମରେ କିଭଳି ଛତ୍ରଛତ୍ରୀ ସମ୍ପୂର୍ଣ୍ଣ କ୍ଲିଅର ଆଇଡିଆ ଦିଆଯାଇଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଆଚ୍ଛା ଭଗବାନଙ୍କର ଯେଉଁ ଗୁଢ଼ ମନୋଭାବକୁ ସାକ୍ଷାତ ଭଗବାନ କପିଳଦେବ ଆଉ ନାରଦ ମୁନି ଆଉ କିଏ ନା ଶିବଜୀ ଜାଣନ୍ତି। କ'ଣ ଜାଣନ୍ତି ନା, ଭକ୍ତକୁ କାହିଁକି ଭଗବାନ ଦୁଃଖ ଦେଉଛନ୍ତି ଏଇ କଥାଟିକି ଜାଣନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସିଦ୍ଧ ଆଉ ସାଧକ ଭକ୍ତ, ଭକ୍ତ ଦୁଇ ପ୍ରକାର। ଭକ୍ତ ଅର୍ଥରେ ଆମେମାନେ ନେବା ଉଚିତ ନୁହଁ, ଆମେମାନେ ଜଣେ ସିଦ୍ଧ ଭକ୍ତ ହେଇଗଲେ ବୋଲି ନା, ଆମେ ସାଧ। ଏଇ ସାଧକ ଭକ୍ତକୁ, ସାଧକ ଭକ୍ତର ଭିନ୍ନ ଭିନ୍ନ ପ୍ରକାର ସ୍ଥିତି ଅଛି। ଆମେ ଭକ୍ତିଆ ଆଭାସ ସ୍ଥିତିରେ ରହିଛେ, ଭକ୍ତିର ଆଭାସ ସ୍ଥିତିରେ ରହିଛେ ଆମେ ସମ୍ପୂର୍ଣ୍ଣ, ଯାହାକୁ ଭକ୍ତ ବୋଲି ଡେଫିନେସନ୍ ଦିଆଯାଇପାରିବ ନା। ଭକ୍ତ ଅର୍ଥରେ, ବିଶେଷ କରି ମୁଖ୍ୟ ଅର୍ଥରେ ସିଦ୍ଧ ଭକ୍ତ, ଯେଉଁମାନେ ପରଫେକ୍ସନ୍ ପାଇଛନ୍ତି, ଭଗବାନଙ୍କୁ ଦର୍ଶନ କରିଛନ୍ତି, ଭଗବାନଙ୍କ ସହିତ ତାଙ୍କର ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଅଛି। ତେଣୁ ସିଦ୍ଧ ଆଉ ସାଧକ ଏ ଦୁଇ ପ୍ରକାର ଭକ୍ତକୁ ଭଗବାନ କାହିଁକି ଦୁଃଖ ଦିଅନ୍ତି, କାହିଁକି କଷ୍ଟ ଦିଅନ୍ତି, ଏଇଟା ଏ ତିନି ଜଣ ଜାଣନ୍ତି। କିଏ କହୁଛନ୍ତି ନା, ସ୍ୱୟଂ ଭୀଷ୍ମଦେବ କହୁଛନ୍ତି। କ'ଣ ଜାଣନ୍ତି, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ଯେ ଭଗବାନ ଏ ତିନି, ଏ ସିଦ୍ଧ ଆଉ ସାଧକ ଏ ଭକ୍ତକୁ ଦୁଃଖ କାହିଁକି ଦିଅନ୍ତି ନା, ତାଙ୍କର ଭକ୍ତି ବୃଦ୍ଧି କରିବା ପାଇଁ। ଏହି ସିଦ୍ଧାନ୍ତ କେବଳ ତାଙ୍କର ବ୍ୟାକୁଳତା, ତାଙ୍କର ଭକ୍ତି ବୃଦ୍ଧି କରିବା ପାଇଁ ଭଗବାନ ଦୁଃଖ ଦିଅନ୍ତି, ଏହା ବ୍ୟତୀତ ଅନ୍ୟ କୌଣସି ସମାଧାନ ହିଁ ନାହିଁ। ଏବଂ ଭୀଷ୍ମଦେବ କହୁଥିଲେ ଗତକାଲି, ଯେ ମନ୍ୟ ସେ ମାତୁଲେୟମ, ତୁମର ମାମାଙ୍କର, ମାମା ହେଉଛନ୍ତି ବାସୁଦେବ, ବାସୁଦେବଙ୍କର ପୁତ୍ର ଏ ମାତୁଲେୟମ, ଯାହାଙ୍କୁ ତୁମେ ମାତୁଲେୟ ବୋଲି ମନେ କରୁଥିଲ, ଯାହାଙ୍କୁ ତୁମେ ସାରଥି ବୋଲି ନିଯୁକ୍ତି କରିଥିଲ, ଯାହାଙ୍କୁ ତୁମେ ସଚିବ କରିଥିଲ, ଯାହାଙ୍କୁ ଦୂତ କରିଥିଲ, ସିଏ ଏଇ ସାକ୍ଷାତ ଭଗବାନ। ସବୁ ସବୁଥିରେ ସାକ୍ଷାତ ଭଗବାନ ଲକ୍ଷ୍ମୀ, ଏସବୁ ଏଇ ସାକ୍ଷାତ ଭଗବାନ। ଭୀଷ୍ମଦେବ କେବଳ ସରସଜ୍ଜାରେ ଶୟନ କରିଛନ୍ତି। କୁହନ୍ତୁ, ପ୍ରବଚନ ଦେଲାବେଳେ ଆମକୁ ଟିକେ ମାଇକ୍ରୋଫୋନ୍ ନହେଲେ ଆମକୁ ଭଲ ଲାଗୁନି, ସାଉଣ୍ଡ ଠିକ୍ ନ ଆସିଲେ ଭଲ ଲାଗୁନି। କେତେ ଆତ୍ମଚେତନାରେ ଥିଲେ ଭୀଷ୍ମଦେବ। ସେଥିପାଇଁ ଦୁଇ ପ୍ରକାର ପ୍ରବଚକ ଅଛନ୍ତି, ସ୍ୱରାଗ ଆଉ ନିରାଗ ବକ୍ତା, ଦିବିଧବା ପରିକୃତିତା ଜୀବ ଗୋସ୍ୱାମୀ କହୁଛନ୍ତି। ସ୍ୱରାଗ ଆଉ ନିରାଗ ବକ୍ତା, ରାଗଯୁକ୍ତ ବକ୍ତା ଆମେ, ଆମେ ପ୍ରଭୁଙ୍କର କଥା କହିବାକୁ ହେଲେ ଭକ୍ତ ଦରକାର, ଆଉ ପ୍ରଭୁଙ୍କର କଥା କହିବାକୁ ହେଲେ ମାଇକ୍ରୋଫୋନ୍ ଦରକାର, ପ୍ରଭୁଙ୍କର କଥା କହିବାକୁ ହେଲେ ଠିକ୍ ସେ ସ୍ଥିତି ଦରକାର, ତାକୁ ସ୍ୱରାଗ ବକ୍ତା କୁହାଯାଏ। ଆଉ ନିରାଗ ବକ୍ତା, କୌଣସି ଜିନିଷର ଅପେକ୍ଷା ନାହିଁ, କେବଳ ପ୍ରଭୁଙ୍କ ପ୍ରୀତିବିଧାନ ପାଇଁ। ଭୀଷ୍ମଦେବ ଯିଏ ସରସଜ୍ଜାରେ ସ୍ୱୟଂ କରିଛନ୍ତି, ଆପଣ ଚିନ୍ତା କରନ୍ତୁ, ଶରୀରର ପୀଡ଼ା ତ ନାହିଁ, ଭଗବାନଙ୍କ କୃପାରୁ ସମ୍ପୂର୍ଣ୍ଣ ସେ ସୁସ୍ଥ ଅଛନ୍ତି, ପୁଣି ବି ପ୍ରବଚନ ଦେଉଛନ୍ତି। କିଭଳି ପ୍ରବଚନ ଦେଉଛନ୍ତି, ବିଲକୁଲ ଆନନ୍ଦରେ, ଏହି ସ୍ୱରାଗ ବକ୍ତାର ଲକ୍ଷଣ। କଥା କୀର୍ତ୍ତନ କାହା ପାଇଁ କରାଯାଏ, ନାମ କୀର୍ତ୍ତନ କାହା ପାଇଁ କରାଯାଏ, ଏ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ। ଗୌଡ଼ ବୈଷ୍ଣବ ମାନେ ଆମକୁ, ଆମେ ନାମ କୀର୍ତ୍ତନ କେଉଁଥି ପାଇଁ କରୁଛେ, କାହାର ପ୍ରୀତିବିଧାନ ପାଇଁ କରୁଛେ, କଥା କୀର୍ତ୍ତନ କାହାର ପ୍ରୀତିବିଧାନ ପାଇଁ କରୁଛେ, ମୋ ଇଷ୍ଟଙ୍କର। ଏ ସୁଖାନୁଭୂତି କେତେ ଜଣଙ୍କର ଅଛି, ଆମେ କହିବା ମୁଁ ତ ନାମ କୀର୍ତ୍ତନ କରୁଛି କାହିଁ ମୁଁ ଫଳ ପାଉନି ବା ମୁଁ ସୁଖ ଲାଭ କରିପାରୁନି ନା, ଆମେ ଆମର ସୁଖ ପାଇଁ କୀର୍ତ୍ତନ କରୁଛେ। ଆପଣ କୁହନ୍ତୁ, ଯଦି କି ଆମକୁ ପ୍ରଭୁ ବୋଲି ଟିକେ ଡାକି ଦେଉଛି ଆମ ନାଁ ଧରିକି, ଆମର କେତେ ଆନନ୍ଦ ହେଉଛି, ଏ ମୋତେ ପ୍ରଭୁ ବୋଲି ଡାକିଲା। ଆମର ସୁଖ ହେଉଛି ଆମର ନାମ ଶୁଣି, ତେଣୁ ଯିଏ ପ୍ରବଚନ ଦେଉଛି, କୀର୍ତ୍ତନ କରୁଛି, ଭାବିବା ଦରକାର ମୁଁ ପ୍ରଭୁଙ୍କର ନାମ କୀର୍ତ୍ତନ କରୁଛି, ପ୍ରଭୁ କେତେ ଖୁସି ହେଇଥିବେ। ତେଣୁ ପ୍ରଭୁଙ୍କର ସୁଖ ବିଧାନଟା ଭକ୍ତର ହେଉଛି ପ୍ରାଣ। ତେଣୁ କଥା କୀର୍ତ୍ତନ ନାମ କୀର୍ତ୍ତନ କାହାର ସୁଖ ପାଇଁ କରାଯାଏ, ଭକ୍ତର ସୁଖ ପାଇଁ, ଭକ୍ତଙ୍କ ନିଜ ସୁଖ ପାଇଁ କରେ ନା, ପ୍ରଭୁର ସୁଖ ପାଇଁ। ତେଣୁ ଭୀଷ୍ମଦେବ ଯିଏ ସରସଜ୍ଜାରେ ଶୟନ କରିଛନ୍ତି, ସେ ହିଁ ଏଇ କଥା ମୁଁ ଯାହା କାଲି ଭୁଲ କହିଥିଲି ଆପଣଙ୍କୁ କହିଲି, ଯେ ଏଇ ଗୃହତମ ଜିନିଷ ଜାଣନ୍ତି, ଭକ୍ତକୁ ଦୁଃଖ ଦେଇଛନ୍ତି କେବଳ ତାଙ୍କର ଭକ୍ତି ବୃଦ୍ଧି କରିବା ପାଇଁ, ଚକ୍ରବର୍ତ୍ତୀ ପାଦ ଏ ସିଦ୍ଧାନ୍ତ ଦେଲେ। ଏବଂ ସିଦ୍ଧା ହିଁ କହୁଛନ୍ତି,
ହି ଯୁଧିଷ୍ଠିର ଏହି ଆଙ୍କୁ ହିଁ ତୁମେ ମାତୁଳ କରିଥିଲ, ଏଇ ମାତୁଳର ପୁତ୍ର ଇଏ ମାତୁଲେୟମ୍ ତୁମର ମାମାଙ୍କର ପୁତ୍ର, ଯାହାଙ୍କୁ ତୁମେ ସାରଥି କରିଥିଲ, ଯାହାଙ୍କୁ ଦୂତ କରିଥିଲ, ଯାହାଙ୍କୁ ସଚିବ କରିଥିଲ, ସେ ତୁମ ସମ୍ମୁଖରେ ଦଣ୍ଡାୟମ। ଆଉ ତାଙ୍କର ଗୁଣ କ'ଣ ନା, ଗତକାଲି ଆମେ ଶ୍ଳୋକରେ କହିଥିଲେ ସର୍ବାତ୍ମାନାମ ସମାଦୃଶ, ଏହିସବୁ ଜିନିଷ ତାଙ୍କର ହେଉଛି ଗୁଣ। ଆଉ ସେ ଭେଦ ରହିତ ଜୀବର ଗୋଟିଏ ଉଚ୍ଚ ନୀଚ ସ୍ୱଭାବ ଅଛି, କାହିଁକି ନା ସେ ସର୍ବାତ୍ମାନା ନୁହେଁ, ଆମେ ଭଗବାନ ସର୍ବାତ୍ମାନା, ସେ ସର୍ବତ୍ର ବାସ କରୁଛନ୍ତି। ଆଉ ତାଙ୍କର ଜୀବର ଭଳି କର୍ମର ଉଚ୍ଚ ନୀଚ ଗତି ଭଗବାନ ଦେଖନ୍ତି ନା, ସର୍ବାତ୍ମାନା। ଏବଂ ଚକ୍ରଦାଦା ଟିକାରେ କହୁଛନ୍ତି, ତ ବିସ୍ତୃତ ବ୍ୟାଖ୍ୟା, ମୋର ତ ଏତେ ସଂସ୍କୃତ ଉପରେ ଜ୍ଞାନ ନାହିଁ, ଆଉ ଯାହା ମୁଁ ମୋ ସାମର୍ଥ୍ୟ ନେଇ ବୁଝୁଛି ମୁଁ କହୁଛି, ଆପଣମାନେ ମୋର ଦୋଷ ତ୍ରୁଟିକୁ ଭୁଲିଯିବେ, କେବଳ ମୋର ଗୁଣଟାକୁ ଦେଖିବେ। କାରଣ ସଂସ୍କୃତରେ ଆମେ ବିଲକୁଲ ତ ଆମର ପାରଙ୍ଗମତା ହିଁ ନାହିଁ, କେବଳ ଭାଗବତ କୃପା କରୁଛନ୍ତି ବୋଲି କିଛି କିଛି ବୁଝିହେଉଛି। ଏବଂ କାଲି ପ୍ରଭୁଙ୍କର ଗୁଣ କହିଲା ପରେ କାଳେ ଯୁଧିଷ୍ଠିର ମହାରାଜ ପ୍ରଶ୍ନ କରିବେ, ଆଚ୍ଛା ଭଗବାନ ସମଦୃଷ ସମଭାବାପର୍ଣ୍ଣ, ହଁ, ଆଉ ତାର ପ୍ରମାଣ ନା ପ୍ରମାଣ, ମୁଁ ଭୀଷ୍ମ, ମୁଁ ଭୀଷ୍ମ ଦେବ ଦେବୀ, ତୁମେ ଦେଖ ମୋ ସମ୍ମୁଖରେ କିଏ ଆସି ଠିଆ ହୋଇଛନ୍ତି ନା, ଇଏ ସାକ୍ଷାତ ଭଗବାନ। ତାଙ୍କର ଗୁଣ ଦେଖ ସମଦୃଷ କିଭଳି ନା ଆଜି କହୁଛନ୍ତି, ତଥାପି ଏକାନ୍ତ ଭକ୍ତେଷୁ ପଶ୍ୟ ଭୂପାନୁକମ୍ପିତମ୍ ଯତ୍ ଅସୁନ୍ତ୍ୟଜ ସାକ୍ଷାତ କୃଷ୍ଣ ଦର୍ଶନମ ଆଗତ। ଭୀଷ୍ମଦେବ କହୁଛନ୍ତି, ମୋର ଭାଗ୍ୟକୁ ଦେଖ ଆଉ ଭଗବାନଙ୍କର ଗୁଣଙ୍କୁ ଦେଖ, ଦୁଇଟି ଦୃଷ୍ଟିରେ ଏ ଶ୍ଳୋକଟିକୁ ବ୍ୟାଖ୍ୟା କରିଛନ୍ତି। ନିଜର ଯୋଗ୍ୟତା, ଭକ୍ତ ନିଜର କ୍ୱାଲିଫିକେସନଟାକୁ ଆଗେ ଦେଖାଏ ନା, କି କହିପାରନ୍ତି ଭୀଷ୍ମଦେବ ଆଉ ବୋଧ ହୁଏ ବହୁତ ଗର୍ବରେ କହୁଛନ୍ତି, ତଥାପି ଏକାନ୍ତ ଭକ୍ତେଷୁ, ବିଶ୍ୱନାଥ ଚତୁର୍ଥ ଠାକୁର ଏକାନ୍ତ ଭକ୍ତେଷୁରେ ତଦେକ ନିଷ୍ଠ, ହେ ଯୁଧିଷ୍ଠିର ତୁମେ ଦେଖ ଏକାନ୍ତ ନିଷ୍ଠ ଭକ୍ତ ନିକଟକୁ, ଏଠି କହିଛନ୍ତି ଭୂପାନୁକମ୍ପିତମ୍, ହେ ଭୂପ ହେ ନୃପ ତୁମେ ଦେଖ ମୋ ନିକଟକୁ ଆସିଛନ୍ତି, କିଏ ଆସିଛନ୍ତି, ସାକ୍ଷାତ କୃଷ୍ଣ, ସାକ୍ଷାତ କୃଷ୍ଣ ଆସିଛନ୍ତି। ମୋର ଯୋଗ୍ୟତା କ'ଣ, ନିଜର ଯୋଗ୍ୟତା ନିଜ ମୁଖରେ କହୁନାହାନ୍ତି, ତଥାପି କହୁଛନ୍ତି ତଥାପି ଏକାନ୍ତ ନିଷ୍ଠ ଭକ୍ତେଷୁ, ଏକାନ୍ତ ନିଷ୍ଠ, ଏଇଟା ମାନେ ଭୀଷ୍ମଦେବ ନିଜର ଗୁଣଟା ଭଗବାନଙ୍କର ଗୁଣକୁ ବୃଦ୍ଧି କରୁଛନ୍ତି। ଦେଖ ପ୍ରଭୁଙ୍କର ଗୁଣ କିଭଳି, ପ୍ରଭୁଙ୍କର ଗୁଣଟା କ'ଣ ନା ଅନୁକମ୍ପା, ଏଠି କହୁଛନ୍ତି ଭୂପାଣୁ ଅନୁକମ୍ପିତ, ଭଗବାନଙ୍କର କୃପାର ଶକ୍ତି ଦେଖ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସିଧା ତାଙ୍କ ଟିକାରେ ଲେଖୁଛନ୍ତି, ଭଗବାନ କହୁଛନ୍ତି ଇଏ କହୁଛନ୍ତି ଭୀଷ୍ମଦେବ, ପ୍ରଭୁଙ୍କର କୃପା ବାତ୍ସଲ୍ୟ ହିଁ, ପ୍ରଭୁଙ୍କର କୃପା ହିଁ ପ୍ରଭୁକୁ ଆକର୍ଷଣ କରିଛି ମୋ ପାଖକୁ, ପ୍ରଭୁଙ୍କର ଯେଉଁ ଭକ୍ତ ବାତ୍ସଲ୍ୟ ଗୁଣ ସେଇଟା ପ୍ରଭୁଙ୍କୁ ମୋ ନିକଟକୁ ଆନୟନ କରିଛି, ମୁଁ ମୋ ଭଳିଆ ଲୋକ କହୁଛନ୍ତି, ଯଦ୍ୟପି ଯୁଷ୍ମା ତୁଲ୍ୟା ନ ଭାବି ତୁମ ସକ୍ନତି ଇତି ଭାବ, ସୀତା ନିଜ ସମ୍ମୁଖରେ କହୁଛନ୍ତି ଭଗବାନଙ୍କର କୌଣସି ଭେଦଭାବ ନାହିଁ, ଯୁଧିଷ୍ଠିର ତୁମେ ତାଙ୍କୁ ମାତୁଳ କରିଥିଲ, ତୁମେ ତାଙ୍କୁ ସଚିବ କରିଥିଲ, ତାଙ୍କୁ ଦୂତ କରିଥିଲ, କିନ୍ତୁ ମୁଁ ସବୁ କିଛି କରିନି, ମୁଁ ତ ଅଯୋଗ୍ୟ ବ୍ୟକ୍ତି, ମୁଁ ତୁମ ତୁଲ୍ୟ ନୁହେଁ। କିନ୍ତୁ ଏଠି କହୁଛନ୍ତି ଅନୁକମ୍ପିତମ୍ ଅଶ୍ୟ ମର୍ଯ୍ୟାନୁକମ୍ପା ପଶ୍ୟମ୍ ଜୟା ଅୟମ୍ ଆନନ୍ଦମୟ ସାକ୍ଷାତ ବ୍ରହ୍ମସ୍ୱରୂପ ଅପି ଏତାଦୃଶମ୍ ବିଭତ୍ସିତ, ନିଜର ଯୋଗ୍ୟତା କହୁଛନ୍ତି, ମୁଁ ଗୋଟେ ବିଭତ୍ସିତ ବ୍ୟକ୍ତି, ଗୋଟେ କୁତ୍ସିତ ବ୍ୟକ୍ତି, ନା କାହିଁକି ନା ମୁଁ ସତ୍ୟ ସ୍ୱରୂପ ସାକ୍ଷାତ ପରମ ବ୍ରହ୍ମଙ୍କର ଶପଥକୁ ମୁଁ ଭାଙ୍ଗିଦେଲି, ଜଗତରେ ତାଙ୍କର ବାକ୍ୟକୁ ମୁଁ ମିଥ୍ୟା କରିଦେଲି, ଯେ ସତ୍ୟ ବ୍ରତମ ତାଙ୍କର ବାକ୍ୟକୁ ମୁଁ ମିଥ୍ୟା କରିଦେଲି। ଆଉ ସିଏ କାହିଁକି ଆସିଛନ୍ତି ମୋ ଭଳି ବ୍ୟକ୍ତି ନିକଟରୁ, ନା ସିଏ ହେଉଛନ୍ତି ତାଙ୍କର କୃପା ହିଁ, ପ୍ରଭୁଙ୍କର ଯେଉଁ ଭକ୍ତ ବାତ୍ସଲ୍ୟ କୃପା ସେଇଟା ହିଁ ଆନୟନ କରିଛି, ପ୍ରଭୁଙ୍କୁ ଆନୟନ କରିଛି ମୋ ନିକଟରୁ, କିନ୍ତୁ ମୁଁ ଗୋଟେ ବିଭତ୍ସିତ ଲୋକ, ମୋର କୌଣସି ଯୋଗ୍ୟତା ନାହିଁ, ଇଏ ହେଉଛି ଭକ୍ତର ଗୁଣ। ଆଉ ଯତ୍ ଅସୁ ତ୍ୟଜ୍ୟତ, କେଉଁ ସ୍ଥିତିରେ ଆନୟନ କରିଛନ୍ତି, ମୁଁ ସୁସ୍ଥ ଅବସ୍ଥାରେ ନାହିଁ, ମୃତ୍ୟୁ ଅବସ୍ଥାରେ ମୁଁ ସରସଜ୍ଜାରେ ଶୟନ କରିଛି ପ୍ରଭୁଙ୍କର କୃପାଙ୍କୁ ଦେଖନ୍ତୁ। ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି, ଆପଣ ମୋତେ ଟିକେ କ୍ଷମା କରିବେ, କାରଣ ମୁଁ ଯେଉଁଠି କଥା କହେ ମହାପ୍ରଭୁଙ୍କର କଥା ହିଁ କିଛି କିଛି କୁହେ, ସବୁ ସମୟରେ ଚୈତନ୍ୟ ଚରିତ ଆମର ତା ଭାଗବତ ଦୁଇଟା ହିଁ ସାମଞ୍ଜସ୍ୟ ରଖି ମୁଁ କଥା କୁହେ, ଆଉ ମହାପ୍ରଭୁଙ୍କର କଥା ହିଁ ପ୍ରକୃତରେ ବହୁତ ଆକର୍ଷଣ। ଆପଣ ଦେଖନ୍ତୁ ଏଠି ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କେତୋଟି ଶବ୍ଦ ଅଛନ୍ତି, ଯେ ଏକାନ୍ତ ଭକ୍ତେଷୁ ରୂପା, ସବୁ ସମୟରେ ଆପଣ ମୋ ତ ଆପଣମାନଙ୍କୁ ବିନୋଦ ଅନୁରୋଧ, ଆପଣମାନେ ସମସ୍ତେ ମୋର ଗୁରୁଜନ ଆଉ ବୟସ୍କ ଏବଂ ଭକ୍ତିରେ ଅଧିକ, ପ୍ରଭୁପାଦଙ୍କର ଶବ୍ଦାନୁବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଭୁପାଦ ଲେଖୁଛନ୍ତି ଅନଫ୍ଲିଞ୍ଚିଂ ଏକାନ୍ତ ଭକ୍ତି ଏକନିଷ୍ଠ ଭକ୍ତ ସେଥିପାଇଁ ଅନ୍ୟାନ୍ୟ ଭଗବାନ ଗୀତାରେ ଅନନ୍ୟ ଶବ୍ଦକୁ କମ୍ସେ କମ୍ ପାଞ୍ଚ ସାତ ଥର ଲଗାଇଛନ୍ତି ଅନନ୍ୟ କିଭଳି ଯେଭଳି କହୁଛନ୍ତି ଅନନ୍ୟ ଚିନ୍ତନ୍ତି ମାଂ ଜି ଜନା ପର୍ଯ୍ୟୋପାସତେ ଅନନ୍ୟ ନ ଅନ୍ୟ ଭକ୍ତ ଭଗବାନଙ୍କର ସୁଖ ସନ୍ଧାନ ବିନା କର୍ମ ଜ୍ଞାନକୁ ଚାହିଁ ବିନା ଏଇଟାକୁ ଏକାନ୍ତ ନିଷ୍ଠ ତଦୈକ ନିଷ୍ଠ ଭକ୍ତ କୁହାଯାଏ ତଥାପି ଏକାନ୍ତ ଭକ୍ତି ଏସବୁ ଏକାନ୍ତ କୁହାଯାଏ ଏବଂ ଅନନ୍ୟ ଶବ୍ଦ ସାଧୁ ପାଖରେ ଲଗାଇଛନ୍ତି ସାଧୁ କିଏ ଗୀତାରେ ଭଗବାନ ସାଧୁର ଡେଫିନେସନ ଦେଇଛନ୍ତି କେଉଁଠି ଆରେ ଇସ୍କନ ଭକ୍ତମାନେ କ'ଣ ଭକ୍ତ ଖାଲି ମାଳି ତିଲକ ମାରୁଛନ୍ତି ନା ସାଧୁମାନେ ଦାଢ଼ି ତୋଡ଼ି ଛାଡ଼ି ହିମାଳୟ ରହିବା ଦରକାର କମ୍ କଥା କହିବା ଦରକାର ଫଳମୂଳ ଖାଇବା ଦରକାର ସିଏ ସାଧୁ କିଏ ଏମିତି ପାଞ୍ଚ ପନିର ଖାଇକି ସାଧୁ ହବ ଭଗବାନ ତାହା କହିନାହାନ୍ତି ଭଗବାନ ଗୀତାରେ କହିଛନ୍ତି ମହାତ୍ମା ନାସ୍ତୁମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତମ ଭଜନ୍ତି ଅନନ୍ୟ ମନସା ଏ ମହାତ୍ମା ଭଗବାନ ମହାତ୍ମା ଡେଫିନେସନ ଦେଉଛନ୍ତି ଆମେ ଦେଉନୁ ଅନନ୍ୟ ମନସା ଭଜନ କରେ କିନ୍ତୁ ଅନନ୍ୟ ଶବ୍ଦ ଲାଗିବ ଏ ଏକାନ୍ତ ଭକ୍ତ ରୁହନ୍ତୁ ଅନନ୍ୟ କୌଣସି ଚିନ୍ତା ତାର ନାହିଁ କୌଣସି କର୍ମ ଜ୍ଞାନ ଅନୁସନ୍ଧାନ ବିହୀନ ଅନନ୍ୟ ପୁଣି ଅନନ୍ୟ ଲଗାଇଛନ୍ତି କେଉଁଠି ଅଭିଚେର ସୁଦୂରାଚାର ଭଜତେ ମାମ ଅନନ୍ୟ ଭା ଅନନ୍ୟ ଏ ଅନନ୍ୟ ଶବ୍ଦ ବାରବାର ବାରବାର ଭଗବାନ ଭଗବତ ଗୀତା ରିପିଟ କରିଛନ୍ତି ଅପିଚେର ସୁଦୂରାଚାର ଭଜନ୍ତେ ମାମ ଅନନ୍ୟ ଭା ଏ ଅନନ୍ୟ ଶବ୍ଦକୁ ବାରବାର ଲଗାଇଛନ୍ତି ସେଥିପାଇଁ ଏ ଯେଉଁ ଅନନ୍ୟ ଭାବର ସମ୍ପୂର୍ଣ୍ଣ ଯଦି ଆମେ ଚିନ୍ତା କରିବା ପ୍ରକୃତରେ ତ ଏକାନ୍ତ ନିଷ୍ଠ ଭକ୍ତ କିଏ ପ୍ରଭୁବାଜୀ ମହାରାଜ ତାଙ୍କର ଭାବାର୍ଥରେ ଲେଖୁଛନ୍ତି ଯେ ଯେଉଁମାନେ ସବୁକିଛି ହିଁ ଭଗବାନଙ୍କୁ ଅର୍ପଣ କରିଦେଇଛନ୍ତି ସବୁକିଛି ଯାହା ଭକ୍ତିବିନୋଦ ଠାକୁର କହିଲେ ମାନସ ଦେହ ଗେହ ଯୋ କିଛୁ ମୋର ମାନସ ଦେହ ଗେହ ମାନସ ଦେହ ଗେହ ଯୋ କିଛୁ ମୋର ମାନସ ଦେହ ଗେହ ଅର୍ପିଲୋ ତୋୟା ପଦେ ନନ୍ଦ କିଶୋର ମାନସ ଦେହ ଗେହ ଯୋ କିଛୁ ମୋର ମାନସ ଦେହ ଗେହ ମାରବି ରାଖବି ଯେଇଛା ତୁମାର ମାରବି ରାଖବି ଯେ ଇଚ୍ଛା ତୋହା ମାରବି ରାଖବି ଯେ ଇଚ୍ଛା ତୋହାର ମାରବି ରାଖବି ନିତ୍ୟ ଦାସ ପ୍ରତି ତୋୟା ଅଧିକାର ପ୍ରଭୁପାଦଜୀ ମହାରାଜ ଦୁଇ ଜଣଙ୍କୁ ହିଁ ବହୁତ ଗୁରୁତ୍ୱ ଦେଇଛନ୍ତି ଭକ୍ତିବିନୋଦ ଠାକୁର ଏବଂ ନରୋତ୍ତମ ଦାସ ଠାକୁର ବେଦ ବେଦାନ୍ତ ସବୁର ସିଦ୍ଧାନ୍ତକୁ ହିଁ ସେ ସଙ୍ଗୀତ ଆକାର ରଚନା କରିଦେଇଛନ୍ତି ପ୍ରଭୁପାଦଜୀ ଭାବାର୍ଥରେ ଆପଣ ଭଲ ଭାବେ ଦେଖିବେ ଏ ଶ୍ଳୋକ ଉପରେ ଏହା ହିଁ ଲେଖିଛନ୍ତି ଏକାନ୍ତ ଭକ୍ତି ସବୁକିଛି ପ୍ରଭୁଙ୍କୁ ଅର୍ପଣ କରିଦେଇଛି ମାରବି ରାଖବି ଯୋ ଇଚ୍ଛା ତୋ ମା ନିତ୍ୟ ଦାସ ପ୍ରତି ତୟା ଅଧିକାର ଭଗବାନ କାହାକୁ ଶାସନ କରନ୍ତି ଶିଷ୍ୟକୁ ଯେଭଳି ଶିଷ୍ୟ ଶବ୍ଦ ଅର୍ଥ ଗୁରୁ ଶାସନ କରନ୍ତି ଯିଏ ଗୁରୁଙ୍କ ନିକଟରେ ନିଜକୁ ଶୋଧନ କରିବା ପାଇଁ ଚାନ୍ସ ଦିଏ ସେ ଶିଷ୍ୟ ସେଭଳି ଭଗବାନଙ୍କୁ जय जगन्नाथ बलदेव सुभद्रा महाराणी की जय। जे नित्य दास प्रति तया अधिकार पांडव मानव जे नित्य दास तांको प्रति प्रभु अधिकार अच्छे से देखु बिना कारण रे बिना प्रारब्ध रे प्रभु दौंती कौन दौंती दंड दौरान कहना अधिकार अच्छी नित्य दास प्रति तया अधिकार ये एकांत भक्त सबकि अर्पण कर अनुकंपित प्रभु कृपा देखते भीष्मदेव सरसज्जा स्वयं करीष्मदेव प्रभु मुख को चाहिए कहते जी कुरुक्षेत्र लक्ष लक्ष सैनिक आगे जो सत्यव्रत जो सत्यवाद प्रभु वाक्य को मिथ्या कर दी थी तांकर कृपा देख जहाँ को जगत रे जहाँ बाना उड़ू सत्य बाना जहाँ कहते अपवाद बाना उड़ेदेली से मो निकट को आई प्रभु कृपा यही प्रभु कृपा कहतु जगत आमको जन किए जन भर्सना कले तार मुख भी आम चाहूने जीवन सर्वस्व आम वैष्णव हो गुरुदेव को ही ग्रहण करे गुरुदेव पदे कथा कहीदेले भी आम सहे पारे आम छाड़ी पढ़ाऊे भगवान कीर्ति उदार कीर्ति देखु जो भीष्मदेव भगवान जीव बड़ी भगवान प्रतिशोध परायण नुहत जीव गोस्वामी कहते जीवन गोटे सब खतरनाक गुण से प्रतिशोध परायण सब समय तार रियाक्टिव तार माइंड सब समय प्रतिशोध भगवान प्रतिशोध परायण नुहति से चाहते कहीं कहतु भीष्मदेव निकट आसिक ठिया होती प्रभु दर्शन देवाई कहना एकांत भक्ति सु मानस देह गे जो कि सब अर्पण कर दे भीष्मदेव आ प्रभु दया ठार भगवान श्रीकृष्ण तो दयामय किंतु दयार भंडार को सी पूरा खोल नथिले पात्र अपात्र विचार करथिले महाप्रभु जिते आसिले दयार पात्र को खोली देले पात्र अपात्र विचारण न करुते कालम प्रतीक्ष प्रभु प्रभुदानंद सरस्वती कहते पात्र अपात्र कार किसी चाहे ना योग्य किसी चाहे ना महाप्रभु मुझे आपको सामान गोटे उदाहरण देवी देखते भीष्मदेव भक्त थे प्रभु निकट को जा महाप्रभु जी भक्त नथिले महाप्रभु को निंदा करुते प्रभु मृत्यु समय जाए पहुँचे ये महाप्रभु से मोर गुरुदेव गोटे सुंदर तत्व कथा कहते महाप्रभु और कृष्ण भितर पार्थक्य कौन सी हाँ कृष्ण कितु ये हूँ कंचा आंब कृष्ण हूँ कंचा आंब महाप्रभु हूँ पाचिला आंब यही पार्थक्य पाचिला आंब सी आ गोटे सुंदर उदाहरण गुरुदेव कहते कृष्ण जिते लीला करते प्रभु जदि जीव गोस्वामी कहते कृपा शक्ति होती राणी भगवान निकट सब शक्ति कार्य करती इच्छा शक्ति क्रिया शक्ति संघारिका शक्ति सब शक्ति कार्य करती किंतु कृपा शक्ति है राणी कृपा शक्ति जिते बड़े चाहिए किसी कार्य करने सब शक्ति अपहरण हो सब शक्ति जब जशोदा माँ बांधि पार ना भगवान श्रीकृष्ण को जिते माँ को श्रम देखी कृपा उद्रेक है प्रथम संकल्प शक्ति शक्ति कही भगवान निकट सब शक्ति थाए जोगमाया केवल भगवान मनोभाव बुझिकी शक्ति कार्य करते कृष्ण कहीं मंदिर में पढ़ु ना प्रथम संकल्प कला अरे बाबा मत माँ बांधे बड़ कथा ना अरे मो सखा मान सहित मुझे खेली पारि माखन चोरी करें क्या आनंद दे पारि संकल्प करे जोगमाया जानदे सांगे सांगे संकल्प शक्ति भगवान शरीर कार्य कले कि माँ को देख लापर माँ को श्रम देख लापर कृपा जग्रत है ना ना मुझे बंदन देवी कृपा शक्ति स्टार्ट कार्य स्टार्ट कला मैंने जिते शक्ति सब पल महाप्रभु कृष्ण लीला इच्छा शक्ति बलवान था जदि कृपा शक्ति राणी कि इच्छा शक्ति अंडर भगवान श्रीकृष्ण जहाँ इच्छा करुते कृपा करने कृपा शक्ति से कार्य करुला कि महाप्रभु लीला ता रहा ना ये गौड़ी वैष्णव मैंने बड़ सिद्धांत दे महाप्रभु लीला कृपा शक्ति सर्वबलवान हेले अंडर इच्छा शक्ति रे कृपा क्या निर्भर कले ना इच्छा शक्ति निर्भर कले ना न चाहिए आप शुणी गोटे छोट कथा वैष्णव समाज में प्रचार हुए महाप्रभु जाऊँ नर्तन कीर्तन करोटे रजक गोटे धोबा लुगा ही काचुची आ महाप्रभु कहते तु कृष्ण नाम कह तुम्हें कृष्ण नाम कह रजक कह ना मोर समय ना मोर एत लुगा अच्छे मुझे तक सब सफा करी लोक मान देवी महाप्रभु तो समय ना आशा मु तोर जी कार्यटा कर दिए ताहले तू नाम करी तो ना हाँ महाप्रभु आसी तार लुगा सफा कर कृष्ण नाम करने सुजोग दौरान आप कहतु ना कौन योग्यता थी रजकर भीष्मदेव योग्यता थी रजकर कौन योग्यता थी कृपा शक्ति ଶକ୍ତି ମହାପ୍ରଭୁଙ୍କର ଜଣେ କୃପା ଶକ୍ତି ବଡ଼ ବଢ଼ିଆ ସିଏ ଇଚ୍ଛା ଶକ୍ତି କ୍ରିୟା ଶକ୍ତି ଯୋଗ୍ୟ ସେଥିପାଇଁ ସେ କହିଲେ ପାତ୍ର ଅପାତ୍ର ବିଚାରଣ ନ କରୁତେ କାମ ପ୍ରତୀକ୍ଷ ପ୍ରଭୁ ପ୍ରଭୁ କାଳକୁ ବି ଅପେକ୍ଷା କରନ୍ତି ନା ଏ କେଉଁ ସମୟ ବ୍ୟକ୍ତି ଯୋଗ୍ୟ କି ଅଯୋଗ୍ୟ କିଛି ନା ସେଥିପାଇଁ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କର ବିସ୍ତାର କହୁଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ ମହାପ୍ରଭୁଙ୍କର କୃପାର କଥା କହୁଛନ୍ତି ମହାପ୍ରଭୁଙ୍କର କୃପାର କଥା ତ ଚୈତନ୍ୟ ଚରିତାମୃତରେ ଛତ୍ରେ ଛତ୍ରେ ଅଛି କିନ୍ତୁ ଏତେ ସୁନ୍ଦର କଥା କହୁଛନ୍ତି ମହାପ୍ରଭୁ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି ଏକଲା ମାଲାକାର ଆମି ହଁ ନା ଏଇ ପ୍ରେମ ଫଳ ମୁଁ ଏକୁଟିଆ ଲୋକ କେତେ ବୋଝଟାକୁ ଧରିକି ମୁଁ ଭୁଲିବି ପ୍ରଭୁ ଚିନ୍ତା କରୁଛନ୍ତି ମୁଁ କେତେ ଆକୁ ଧରିକି ଯିବି ମୁଁ ଚାହୁଁଛି ସମସ୍ତଙ୍କୁ ବାଣ୍ଟ ସମସ୍ତେ ଏଇ ପ୍ରେମ ଫଳକୁ ବାଣ୍ଟ ଏବଂ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆଉ ଗୋଟିଏ ପଦରେ କହିଛନ୍ତି ମହାପ୍ରଭୁଙ୍କର କରୁଣା କିଭଳି ପାତ୍ର ଅପାତ୍ର ଜଣକୁ ବିଚାର କରନ୍ତି ନା ପାକିଲ ଯେ ପ୍ରେମ ଫଳ ଅମୃତ ମଧୁର ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ ଯେ କେହି ପ୍ରଶ୍ନ କରିପାରନ୍ତି ମହାପ୍ରଭୁଙ୍କ କୃପା ଶକ୍ତିରେ ଏତେ ବଢ଼ିଆ ନିଆର ପ୍ରମାଣ ସଂସ୍କୃତ ବଢ଼ିଆ ହିଁ ଦରକାର ନାହିଁ କିଛି ସଂସ୍କୃତ ନ ଜାଣିଛନ୍ତି କମ୍ ସେ କମ୍ ଚୈତନ୍ୟ ଚୈତନ୍ୟ ଖୋଲିଦେଲେ ସେ ଜାଣିପାରିବେ ଏ କହୁଛନ୍ତି ମାଗେ ବା ନ ମାଗେ କେହ ପାତ୍ର ବା ଅପାତ୍ର ପ୍ରଭୁ ସରସ୍ୱତୀ ଚୈତନ୍ୟ ଚନ୍ଦ୍ରାମୃତ ସେୟା ଲେଖିଲେ ପାତ୍ର ଅପାତ୍ର ବିଚାରଣ ନ କରୁ କି ମାଗୁଛି ବା କି ନ ମାଗୁଛି ନ ମାଗିଲେ ବି ମହାପ୍ରଭୁ ଦିଅନ୍ତି ମାଗେ ବା ନ ମାଗେ କେହ ପାତ୍ର ବା ଅପାତ୍ର ଯେ ପ୍ରେମ ଧରିବା ପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ ବି ତାକୁ ମହାପ୍ରଭୁ କ୍ୱାଲିଫାଏଡ୍ କରିକି ପ୍ରେମ ଦେଇଛନ୍ତି ଏଇଟା ମହାପ୍ରଭୁ ଲୀଳାର ବୈଶିଷ୍ଟ୍ୟ କିନ୍ତୁ କୃଷ୍ଣ କ'ଣ କରନ୍ତି କ୍ୱାଲିଫିକେସନ୍ ଦେଖିକି ପ୍ରେମଟା ଦିଅନ୍ତି ଆପଣ କୁହନ୍ତୁ କଳିଯୁଗରେ ଆମେ କେତେ ଲୋକ କ୍ୱାଲିଫାଏଡ୍ କେତେ ଲୋକ କ୍ୱାଲିଫାଏଡ୍ ଆମେ ମହାପ୍ରଭୁ ସେଥିପାଇଁ ସେ କୃଷ୍ଣ ନିଜେ ମହାପ୍ରଭୁ ଉପରେ ଆସିଲେ ଆସିକି ଆମକୁ କ୍ୱାଲିଫାଏଡ୍ କରିକି ଯାହା କୁହନ୍ତି ଆମର ଆଧାର ପାତ୍ରଟାକୁ ଆଗେ ନିର୍ମାଣ କଲେ ସେଥିରେ ହିଁ ପ୍ରେମ ପ୍ରଦାନ କଲେ ଏବଂ ଏହାର ବିଚାରଣା ହିଁ ବିଚାରଟା ନାହିଁ ମହାପ୍ରଭୁଙ୍କ ଲୀଳାରେ ଯୋଗ୍ୟତା ପାତ୍ର ଅପାତ୍ର ଆଉ କ'ଣ ବିଚାର ଅଛି ଜାନେ ଦୟା ମାତ୍ର କେବଳ କୃପା ଦୟା ଏ କୃପା ଶକ୍ତିରେ ଏତେ ବଳବାନ ମହାପ୍ରଭୁଙ୍କ ଲୀଳାରେ ଆପଣ ଦେଖନ୍ତୁ ଭଗବାନ ଭୀଷ୍ମଦେବଙ୍କ ପାଦପଦ୍ମକୁ ଆସିଛନ୍ତି ପାଦପଦ୍ମ ନିକଟରେ ଦଣ୍ଡାୟମାନ ହେଇଛନ୍ତି ଭୀଷ୍ମଦେବଙ୍କର କିଛି ଯୋଗ୍ୟତା ଥିଲା ସବୁଠୁ ବଡ଼ ଯୋଗ୍ୟତା ଭୀଷ୍ମଦେବଙ୍କର କ'ଣ ଥିଲା ମୁଁ ତ ମୁଁ କ୍ଷୁଦ୍ର ବିଧିରେ କହୁଛି ସବୁଠୁ ବଡ଼ ଯୋଗ୍ୟତା ସେ ବୈଷ୍ଣବମାନଙ୍କୁ ଭଲ ପାଉଥିଲେ ପଞ୍ଚପାଣ୍ଡବଙ୍କୁ ଭକ୍ତର ବେଷ୍ଟ କ୍ୱାଲିଫିକେସନ୍ କ'ଣ ଭକ୍ତକୁ ଭଲ ପାଇବା ସେଥିପାଇଁ ବୈଷ୍ଣବ ଅପରାଧରେ ପ୍ରଥମ ଗୋଟେ ଲାଗୁ ହେଉଛି ଆଗେ ବୈଷ୍ଣବ ଦେଖି ଆନନ୍ଦିତ ନ ହେବା ଭଗବାନଙ୍କୁ ଆମେ ଭଲ ପାଇପାରିବାନି ଆମେ କେତେ ଭଗବାନଙ୍କୁ ଭଲ ପାଇବା ଆମକୁ ଗୋପୀ ହେଇପାରିବା ଗୋପୀ ହେଲେ ବି ଭଗବାନ ତାଙ୍କୁ ଛାଡ଼ି ଚାଲିଗଲେ ପୁଣି ବି ତାଙ୍କୁ କାନ୍ଦିବାକୁ ପଡ଼ିଲା କିନ୍ତୁ କମ୍ ସେ କମ୍ ବୈଷ୍ଣବମାନଙ୍କୁ ଆମେ ଭଲ ପାଇଥିଲେ ମହାପ୍ରଭୁ କେବେ ଛାଡ଼ିକି ଯିବେ ନା କୃଷ୍ଣ ଛାଡ଼ିକି ପଳେଇଲେ ମହାପ୍ରଭୁ ରହିବେ ସେଥିପାଇଁ ମହାପ୍ରଭୁ ସବୁ ସମୟରେ ନବଦୀପ ଛାଡ଼ିକି ପଳେଇ ଆସିଲେ ଶ୍ରୀକ୍ଷେତ୍ରରେ ରହିଲେ ସବୁ ସମୟରେ ନିତ୍ୟାନନ୍ଦ ପ୍ରଭୁଙ୍କ ପାଖରେ ରୁହନ୍ତି ସବୁ ସମୟରେ ସଚିର ଅଙ୍ଗନରେ ରୁହନ୍ତି ସବୁ ସମୟରେ ଭକ୍ତମାନେ ଯେଉଁଠି କୀର୍ତ୍ତନ କରନ୍ତି ମହାପ୍ରଭୁ ସେଠି ରୁହନ୍ତି ଭକ୍ତର ସବୁଠୁ ବଡ଼ ଯୋଗ୍ୟତା ବୈଷ୍ଣବଙ୍କୁ ଭଲ ପାଇବା ଉଦାର ହୃଦୟରେ ଭୀଷ୍ମଦେବା ସରସଜ୍ଞାରେ ସହନ କରିଛନ୍ତି ସବୁଠୁ ବଡ଼ ଯୋଗ୍ୟତା ପ୍ରଭୁ ତାଙ୍କ ନିକଟକୁ ଆସିଛନ୍ତି ଏ ପାଣ୍ଡବମାନଙ୍କର ସୁହୃତ ପାଣ୍ଡବମାନଙ୍କୁ ଭଲ ପାଉଥିଲେ ଇ ବଡ଼ ଯୋଗ୍ୟତା କିନ୍ତୁ ମହାପ୍ରଭୁ ବିଲକୁଲ ଯୋଗ୍ୟତା ଦେଖିନାହାନ୍ତି ଜଗନ୍ନାଥ ଭାଇଙ୍କ ନିତ୍ୟାନନ୍ଦ ପ୍ରଭୁ ଭଲ ପାଇଥିଲେ ପୁଣି ବି ମହାପ୍ରଭୁ ଆଧାର ପାତ୍ର ତିଆରି କରିକି ପ୍ରେମ ଦେଲେ। ସେଥିପାଇଁ ପାତ୍ର ଅପାତ୍ର ଯୋଗ୍ୟ ଅଯୋଗ୍ୟ କିଛି ବିଚାର କରନ୍ତି ନା। ଏବଂ ତା ପରବର୍ତ୍ତୀ ପଦରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଅଞ୍ଜଳି ଅଞ୍ଜଳି ଭରି ଫେଲେ ଚତୁର୍ଦିଶେ, ଅଞ୍ଜଳି ଅଞ୍ଜଳି ଭରି ଫେଲେ ଚତୁର୍ଦିଶେ, ଦରିଦ୍ର କୁଡ଼ିଆ ଖାଏ ମାଲାକାର ହସେ, ଦରିଦ୍ର କୁଡ଼ିଆ ଖାଏ ମାଲାକାର ହସେ। କୃଷ୍ଣ ସ୍ୱରାଜ ଗୋସ୍ୱାମୀ ତ ଏଭଳି ସୁନ୍ଦର ଚୈତନ୍ୟ ଚରିତାମୃତ ରଚନା କରିଛନ୍ତି, ମହାପ୍ରଭୁଙ୍କୁ ମାଳାକାର କରିଦେଲେ। ମହାପ୍ରଭୁ ହେଲେ ମାଳି, ଆଉ ପାଚିଲା ଫଳ ହେଲା, ବୃକ୍ଷର ଫଳ ହେଲା ପ୍ରେମ। ଆଉ ମହାପ୍ରଭୁ ଅଞ୍ଜଳି ଅଞ୍ଜଳି ଭରି ଗୋଟେ ଗୋଟିଏ ଅଞ୍ଜଳି କରି ଫିଙ୍ଗୁଛନ୍ତି ସବୁଆଡ଼େ। ଏବଂ ଦରିଦ୍ରମାନେ ଯେତେବେଳେ ଖାଉଛନ୍ତି, ଦରିଦ୍ରମାନେ କର୍ମୀ ଜ୍ଞାନୀ ଯୋଗୀ ଶୁଷ୍କ ବୈରାଗୀ ସମସ୍ତେ ମହାପ୍ରଭୁଙ୍କ ପ୍ରେମରେ ଆଜି ପାଗଳ। ମହାପ୍ରଭୁ ହସୁଛନ୍ତି ଏଇଟା ଦେଖିକି। ଆପଣ ଦେଖନ୍ତୁ, ମୁଁ ଯୋଗ୍ୟ ଅଯୋଗ୍ୟ କୃପାର କଥା କହୁଥିଲି, ଅନୁକମ୍ପା, ପ୍ରଭୁଙ୍କର କୃପା। ଆମେ କମ୍ ବଡ଼ ଭାଗ୍ୟବାନ ନୁହନ୍ତି, ବିଶେଷ କରି ଉତ୍କଳବାସୀମାନେ ବହୁତ ବଡ଼ ଭାଗ୍ୟବାନ, ବହୁତ ବଡ଼ ଭାଗ୍ୟବାନ। କାରଣ ଉତ୍କଳ ତ ଧାମ, ଶ୍ରୀକ୍ଷେତ୍ର ତ ଧାମ, କିନ୍ତୁ ଉତ୍କଳର ସବୁ ସ୍ଥାନ ହିଁ ଧାମ। ବିଶେଷ କରି ମହାପ୍ରଭୁ ଯେଉଁ ଆସିଛନ୍ତି ନଦିଆରୁ ଶ୍ରୀକ୍ଷେତ୍ରକୁ, ସିଦ୍ଧାନ୍ତରେ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତରେ ତୀର୍ଥେ କୁର୍ବନ୍ତି ତୀର୍ଥାଣି, ଯେଉଁଠି ତୀର୍ଥ ପଦ ଭଗବାନଙ୍କର ପାଦ ହୋଇଛି ସେଟା ତୀର୍ଥ। ଆପଣ କୁହନ୍ତୁ, ପ୍ରଭୁ ଯଦି ଚାଲି ଚାଲିକା ଆସିଲେ ଏ ବାଲେଶ୍ୱର ରେମୁଣା ହେଇ, ଏ ଯାଜପୁର ହେଇ, ତାହେଲେ ଏସବୁ ତୀର୍ଥ କି ନୁହେଁ? ଆମେ ତୀର୍ଥରେ ବାସ କରୁଛେ, କେତେ ବଡ଼ ଭାଗ୍ୟ ଆମର। ପୁଣି ମହାପ୍ରଭୁଙ୍କ ଲୀଳାରେ ସ୍ୱତନ୍ତ୍ର ଉଦାର ମହିଳା, ପ୍ରଭୁ ଆମର ଯୋଗ୍ୟତା କିଛି ଦେଖିବେ ନା, କେବଳ କୃପା। ସେଥିପାଇଁ ସାଧୁଗୁରୁ ବୈଷ୍ଣବଙ୍କ ପାଦାଶ୍ରୟ କରି ଯିଏ ମହାପ୍ରଭୁଙ୍କ ଧାରାରେ ଆସୁଛନ୍ତି ସାଧାରଣ ଜୀବନ, ସେଥିପାଇଁ ପ୍ରଭୁପାଦଙ୍କର ଅନ୍ତର କାନ୍ଦୁଥିଲା। କାହିଁକି ବୈଷ୍ଣବ ହୃଦୟ କାନ୍ଦେ, ସେ ଦେଖେ ମହାପ୍ରଭୁ କେତେ ଦୟା କରୁଛନ୍ତି, ଜୀବ ତାର ସୁଯୋଗ ନେଇପାରୁନି। ପ୍ରଭୁପାଦ ବହୁତ ଆନନ୍ଦିତ ହଉଥିଲେ, ବହୁତ ଆନନ୍ଦିତ ହଉଥିଲେ, କାରଣ ମହାପ୍ରଭୁଙ୍କର ଯେଉଁ ମନବିଷ୍ଟ ସେ ପୂରଣ କଲେ। କାହିଁକି ସେ ଭକ୍ତ ହୁଅନ୍ତୁ, ସମସ୍ତେ ପ୍ରେମ ଲାଭ କରନ୍ତୁ। ସାଧୁଗୁରୁ କେବଳ ଗୋଟିଏ ଜିନିଷରେ ଖୁସି ହୁଅନ୍ତି, ଯେତେବେଳେ ଶିଷ୍ୟ ପ୍ରକୃତିରେ ପ୍ରେମ ଲାଭ କରେ, ପ୍ରଭୁଙ୍କର କୃପାକୁ ଆକର୍ଷଣ କରି ନିଜକୁ ଯୋଗ୍ୟ କରେ, ଗୁରୁ ସେତେବେଳେ ଖୁସି ହୁଅନ୍ତି। ଗୁରୁ କେବେ ଖୁସି ହୁଅନ୍ତି ନା, ମଠ ମନ୍ଦିର ହଜାର ବାଡ଼େଇ ଦେଇ ତୁମେ ଯେତେ ଯାହା କଲେ ବି ମୁଁ ମହତ ହେଇକି ବସିଲେ ଗୁରୁ ଖୁସି ହୁଅନ୍ତି ନା? ଗୁରୁ ଖୁସି ହୁଅନ୍ତି ଇଏ ପ୍ରେମ ଧନ ପାଇଲା କି ନା। ତେଣୁ ଯେଉଁମାନେ ଉତ୍କଳବାସୀ, ବିଶେଷ କରି ସେମାନେ ଚିନ୍ତା କରିବା ଦରକାର ମହାପ୍ରଭୁଙ୍କର କେତେ ବଡ଼ କୃପା। ଆମର ପ୍ରସଙ୍ଗ ଥିଲା, ଭୀଷ୍ମଦେବଙ୍କର ସବୁଠୁ ବଡ଼ ଯୋଗ୍ୟତା ଥିଲା ପାଣ୍ଡବମାନଙ୍କୁ ଭଲ ପାଉଥିଲେ, ବୈଷ୍ଣବମାନଙ୍କୁ ଭଲ ପାଉଥିଲେ, ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଆସିଥିଲେ। କିନ୍ତୁ ଆପଣ କୁହନ୍ତୁ ନା, ଅମୋଘର କ'ଣ ଯୋଗ୍ୟତା ଥିଲା? ଆପଣ ତୁଳନା କରି କରି ଯାଆନ୍ତୁ ମହାପ୍ରଭୁଙ୍କ ଲୀଳା, ଅମୋଘର କ'ଣ ଯୋଗ୍ୟତା ଥିଲା? ଅମୋଘ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଭଳି ଯେ ବେଦାନ୍ତି, ତାଙ୍କୁ ମହାପ୍ରଭୁ ପରିବର୍ତ୍ତନ କରିଦେଲେ। ସେ ଆଜି ମହାପ୍ରଭୁଙ୍କୁ ଭୋଜନରେ ଡାକିଛି, ବହୁତ ସୁନ୍ଦର ପ୍ରସ୍ତୁତ ପାଚକ ସବୁ ରୋଷେଇଆ ଲଗେଇ, ନିଜେ ରୋଷେଇଆ ଲଗେଇବେ, ନିଜେ ହିଁ ନିଜର ସ୍ତ୍ରୀ ସହିତ ପ୍ରଭୁ ଯେଉଁଠି ସାକ୍ଷାତ ଅଛନ୍ତି, ବହୁତ ପ୍ରକାର ରୋଷେଇ କରିଛନ୍ତି ଏବଂ ପ୍ରଭୁଙ୍କୁ ଜବରଦସ୍ତି ଭୁଞ୍ଜୁଛନ୍ତି। ପ୍ରଭୁ ଆପଣ ନୀଳାଚଳ ସାକ୍ଷାତ ବସି ଏତେ ପ୍ରକାର ଭୋଜନ କରୁଛନ୍ତି, ଏତିକି ଜିନିଷ ଖାଇପାରିବେ ନା? ମହାପ୍ରଭୁ ନା ନଚାହିଁଲେ ବି ଆଦର କରିକି ଭରି ଦେଉଛନ୍ତି। ଆଉ ଅମୋଘର କାର୍ଯ୍ୟ ହେଲା, ଏ ତ ଅମୋଘର ଲିଷ୍ଟ କେଉଁଠି ନେବେ, ଆମମାନଙ୍କ ଭିତରେ ବି ଅମୋଘ ଅଛନ୍ତି ବହୁତ, ଯେଉଁମାନଙ୍କର କାର୍ଯ୍ୟ ହେଲା କେବଳ ଦୋଷ ଦର୍ଶନ କରିବା। ପ୍ରଭୁ ହିଁ କାହିଁକି ଏ ବୈଷ୍ଣବ ସମାଜକୁ ସେମାନଙ୍କୁ ପ୍ରେରଣ କଲେ? ମୁଁ ବେଳେବେଳେ ଚିନ୍ତା କରେ, କମସେ କମ ମହାପ୍ରଭୁ ସେମାନଙ୍କୁ ପଠେଇକି ଏକ ନମ୍ବର ଯିଏ ବୈଷ୍ଣବ ହେବା ପାଇଁ ଚାହୁଁଛି ତାଙ୍କୁ ହିଁ କନେକ୍ଟ ମାରୁଛି। ପ୍ରକୃତରେ ଦୋଷ ଦୃଷ୍ଟିରେ ଲୋକ ନ ରହିଲେ ବି ଆମେ ବୈଷ୍ଣବ ହେଇପାରିବେ, ଏମାନେ ଦରକାର। ସେଥିପାଇଁ ବୈଷ୍ଣବ ସୋସାଇଟିକି ମହାପ୍ରଭୁ ପ୍ରେରଣ କରୁଛନ୍ତି, ଏମାନେ ଯାହାତୁ ଏମାନେ ଯେଉଁମାନେ ଶୁଦ୍ଧ ରାସ୍ତାରେ ଯିବା ପାଇଁ ଚାହୁଁଛନ୍ତି ତାଙ୍କୁ ହିଁ ଏମାନେ କରେଣ୍ଟ ଦିଅନ୍ତୁ, ସେ ସକ୍ ଖାଇକି ଜାଣନ୍ତୁ। କାରଣ ବେଳେବେଳେ ଜୀବନରେ ଏଇ ଅଜ୍ଞାନ ଆସେ, ମୁଁ ପରଫେକ୍ଟ ପ୍ରିଚର ହେଇଗଲି, ମୁଁ ପରଫେକ୍ଟ ଭକ୍ତ ହେଇଗଲି, ଏ ଦୋଷ ଦ୍ରଷ୍ଟାମାନେ ହିଁ ତାଙ୍କୁ ହିଁ ସାଇଜ୍ କରନ୍ତି। ଆଉ ମହାପ୍ରଭୁ ସାକ୍ଷାତ ଭୋଜନରେ ବସୁଛନ୍ତି, ବଡ଼ ପ୍ରୀତିରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଭୋଜନ ଦେଉଛନ୍ତି, କିନ୍ତୁ କେହି ନୁହନ୍ତି, ସାକ୍ଷାତ ତାଙ୍କର ଜ୍ୱଇଁ ଅମୋଘ ଆସିକି ଦେଖୁଛନ୍ତି। ଆରେ ବାପାରେ ବାପା, ଇଏ ବାବାଜୀ ହେଇଛି, ଏକ ନମ୍ବର ବାବାଜୀ ମୁଁ ଭାବୁଥିଲି ଆକୁ। ଯୁବକ ଅବସ୍ଥାରେ ବାବାଜୀ ହେଇଯାଇଛି ନା, ରୂପଟା ବି ସୁନ୍ଦର ଅଛି, ମୁଁ ତ ରୂପ ଦେଖିକି ଭାବୁଥିଲି ଏକ ନମ୍ବର ବାବାଜୀ, କିନ୍ତୁ ଗୁଣରେ ଦେଖିଲି, କର୍ମରେ ଦେଖିଲି, ତ ବିଲକୁଲ ଡୁପ୍ଲିକେଟ୍ ବାବାଜୀ। ସେ ହିଁ କହିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ, ଆରେ ଆଗେ ଭୋଜନରେ ଜଣାପଡ଼ିବ ସେ କେତେ ନମ୍ବର ବାବାଜୀ। ସେଥିପାଇଁ ଦେଖିବେ ଇସ୍କନ ଭକ୍ତଙ୍କୁ ଡାକିବେ ଲୋକ, ବା ଯେକୌଣସି ବାବାଜୀଙ୍କୁ ଡାକିବେ, କେଉଁଠି ଲୋକମାନେ ଠିଆ ହୁଅନ୍ତି ଖାଇବା ପାଖରେ, ଆରେ ଭୋଜନ ଦେଲେ ପଳା, ସେ ଆଗେ ଦେଖିବେ ବାବାଜୀ କେମିତି ଖାଉଛି, ପାଟି କେମିତି ଚାକୁଳେଇଲା, କେଉଁ ଆଇଟମଟାକୁ ଆଗେ ନେଲା, ସେଉଠୁ ସେ ଜାଣିବେ ଇଏ ଏକ ନମ୍ବର ବାବାଜୀ କି ଦୁଇ ନମ୍ବର ବାବାଜୀ। ସେ ଭୋଜନ କରିବା ସମୟରେ, ଗୁରୁଦେବଙ୍କୁ ଭୋଜନ ଦେବା ସମୟରେ, ସିନିୟର ବୈଷ୍ଣବମାନଙ୍କୁ ଭୋଜନ ଦେବା ସମୟରେ ଠିଆ ହେବା ଉଚିତ ନୁହେଁ, ଭୋଜନ ଦେଇଦେଲେ ପ୍ରଣାମ କରିବେ, ଗୁରୁ ଯଦି କହିବେ ତ ସେ ଠିଆ ହେବେ। ଆଉ କିଛି ଭକ୍ତ ତ ଅଛନ୍ତି ଗୁରୁଦେବ ଭୋଜନ କଲାବେଳେ ବି ଚାରିକର ଯେମିତି ସତରେ ଇଏ ଗୁରୁଙ୍କର ବଡ଼ ବଡ଼ ସବୁ ମାନେ ଏସବୁ ନାହିଁ ବିଧେ ନା, ଆମ ଦୋଷ ଦେଖିବା ଗୁରୁଦେବଙ୍କର ଦୋଷ ଦୃଷ୍ଟି ଆସିବ। ଆଉ କର୍ମୀ ଲୋକ ତ ବିଲକୁଲ ଚାହାନ୍ତି ବାବାଜୀ କ'ଣ ଭୋଜନ କରୁଛନ୍ତି, ସେ ଆଗେ ଚାହାନ୍ତି ଆଉ କେଉଁ ଆଇଟମ ଭୋଜନ କଲେ ତା ବି ଲକ୍ଷ୍ୟ କରନ୍ତି, ଅମକ ତାହା ଲକ୍ଷ୍ୟ କରୁଛି, ଆରେ ଯାହା ଆଇଟମ ତ ଖାଉଛି ଖାଉଛି, ଗୋଟେ ବାବାଜୀ 18-20 ବର୍ଷର ବୟସ ହବ, ଇଏ ତ ବିଲକୁଲ ଭୋଜନ କରୁଛି ମାନେ 10 ଜଣଙ୍କର ଭୋଜନ କରୁଛି, ଇଏ କି ବାବାଜୀ, ମହାପ୍ରଭୁ ପ୍ରୀତିରେ ଭୋଜନ କରୁଛନ୍ତି, ଅମକୁ ବିଲକୁଲ ମାଲୁମ ନାହିଁ। ଆଉ ମୋର କହିବାର କଥା, ଅମକର ଯୋଗ୍ୟତା ଦେଖନ୍ତୁ, ଯିଏ ଏକ ନମ୍ବର ଫଲ୍ଟ ଫାଇଣ୍ଡର, ମହାପ୍ରଭୁ ତାଙ୍କୁ ଏକ ନମ୍ବର କୃପା କଲେ, ଏହି ମୋର ତାତ୍ପର୍ଯ୍ୟ। କିନ୍ତୁ ଭୀଷ୍ମଦେବଙ୍କର କ୍ୱାଲିଫିକେସନ ଥିଲା ବୈଷ୍ଣବଙ୍କୁ ଭଲ ପାଉଥିଲେ, ଅମର ତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବି ଭଲ ପାଉନଥିଲେ, ସାର୍ବଭୌମ ତାଙ୍କୁ ରିଜେକ୍ଟ କରିଦେଲେ, ଏହି ମହାପ୍ରଭୁଙ୍କ କୃପାର ବୈଶିଷ୍ଟ୍ୟ। ଏବଂ ଏଇ ଅର୍ଣ୍ଣ ତୃପ୍ତି ହଏ 10-12 ଜଣ, ଏଇ ଅର୍ଣ୍ଣ ତୃପ୍ତି ହଏ 10-12 ଏକଲା ସନ୍ନ୍ୟାସୀ କରେ ଏତକ ଭକ୍ଷଣ, ଏକଲା ସନ୍ନ୍ୟାସୀ କରେ ଏତକ ଭକ୍ଷଣ, ଏତେ ଅର୍ଣ୍ଣ ତୃପ୍ତି ହୁଏ 10-12 ଜଣ, ଇଏ ଯେତିକି ବାବାଜୀ ଖାଇଲେଣି ମହାପ୍ରଭୁ ଦେଖି କହୁଛି ତୃପ୍ତିରେ 10-12 ଜଣ, ତୃପ୍ତି ଶବ୍ଦ ଲାଗିଲା ମାନେ ଏମିତି ନାହିଁ 10-12 ଜଣ ଅଳ୍ପ ଅଳ୍ପ ଖାଇବେ ନା, ତୃପ୍ତିରେ ଖାଇବେ ମାନେ କେମିତି ସେ ଫଲ ଫାଣ୍ଡର ଚିନ୍ତା କରନ୍ତୁ, ସେ କହୁନି ଯେ 10-12 ଜଣ ଖାଇବେ ବାବାଜୀ ଯେତିକି ଖାଇଲା ନା, ତୃପ୍ତିରେ ଖାଇବେ ମାନେ ପେଟ ଭରି ଖାଇକି ବାନ୍ତି କରି ପକେଇବେ, ଇ ବାବାଜୀ ଭାଇ 10-12 ଜଣ ଖାଇବେ, ଏକଲା ସନ୍ନ୍ୟାସୀ କରେ ଅତକ ଭକ୍ଷଣ, ଏକଲା ସନ୍ନ୍ୟାସୀ କେତେ ଭୋଜନ କରୁଛି, ସାର୍ବେ ମଠାଚାରୀ ଯେତେ ବାଡ଼ି ଧରିକି ଆଗରୁ ଠିଆ ହେଇଥିଲେ, ସେ ଜାଣନ୍ତି ଅମଘର ଗୁଣ, ସେ ଜାଣନ୍ତି ବାଡ଼ି ଧରି ଠିଆ ହେଇଥିଲେ, ଇଏ ଯଦି ଆସିବ ତାକୁ ଲାଛି ଦେବି ପୁରା ବିଲକୁଲ, ସେ ଜାଣନ୍ତି। କିନ୍ତୁ ସାର୍ବମ ଭଟ୍ଟାଚାର୍ଯ୍ୟ ଚାହିଁବା ପୂର୍ବରୁ ଅମକ ମାରିଲେ ଡିଆଁ, ସେ ଜାଣନ୍ତି ଏ ଜୁଇଁ ହେଲେ ବି ଆମକୁ ପିଟିଦେବେ, ମୋତେ ଏଭଳିଆ ସମ୍ମାନ ଦେବୁ ଏକ ନମ୍ବର ଜୁଇଁ, ସେ ତ ବିଲକୁଲ ଜାଣନ୍ତି ଅମକ ଏଇଟା କହିଦେଇକି ସିଧା ପଳେଇଗଲେ। କିନ୍ତୁ ପ୍ରତିକ୍ରିୟା ଦେଖନ୍ତୁ ମହାପ୍ରଭୁଙ୍କର କୌଣସି ପ୍ରତିକ୍ରିୟା ନାହିଁ, କୁହନ୍ତୁ ନା ଜଗାଇ ମାଧାକି ଯିଏ ପ୍ରେମ ଦେଇଛନ୍ତି ନିତ୍ୟାନନ୍ଦ ପ୍ରଭୁକୁ ବାଡ଼ିଲା ପରେ ବି ଯିଏ କୃପା କରିଛନ୍ତି, ସିଏ କାହିଁକି ବି ଅମକ କ'ଣ ବଚନ କହିଦେଲା, ହାତୀର ପଛରେ ଆପଣ ଯଦି 10 ବାର ବି ଭୋକିବେ ହାତୀ ଲାଞ୍ଜ ବି ହଲେଇବେନି, ମହାପ୍ରଭୁ ତ ବିଲକୁଲ ଶୁଣିଲେ ନା, ଏହାର ତ ସ୍ୱଭାବ ଏୟା, ମୁଁ ତ କୃପାମୟ ଅବତାର କ'ଣ କହିବି, କିନ୍ତୁ ସାର୍ବଭୌମର ଅନ୍ତର ଦୁଃଖ ଆସିଲା, ଅପରାଧଟା ସିନା ଭାଗବତରେ ସେ ଶ୍ଳୋକ ଅଛନ୍ତି କ'ଣ ମାନେ ଗୁରୁଦେବ ଅପରାଧଟା କ୍ଷମା କରିଦେବେ କିନ୍ତୁ ତାଙ୍କର ପାଦର ଯଦି କ୍ଷମା କରିବା ନା, ସତୀଦେବୀ କହୁଛନ୍ତି ନା କ୍ଷମା କରିବା ନା, ଭଗବାନ କ୍ଷମା କରିଦେବ, ଚୈତନ୍ୟ ମହାପ୍ରଭୁ କ୍ଷମା କରିଦେବେ, କିନ୍ତୁ ସାର୍ବଭୌମ ବହୁତ ଦୁଃଖିତ ହେଲେ, କେତେ ବଡ଼ ଭୁଲ କଲା, ମହାପ୍ରଭୁଙ୍କ ନିନ୍ଦା କଲା, ମୁଁ ପୁଣି ନିନ୍ଦାଟା ଶୁଣିଲି, ସାର୍ବଭୌମର ପ୍ରତିକ୍ରିୟାରେ ଅମଭୁ କ'ଣ ହେଇଗଲା, ବିଶୁଚିକା ଡାଇରିଆ ଆଉ ମୃତ ପ୍ରାୟ, ଏ ଅବସ୍ଥାରେ ବି ସେ ଚିନ୍ତା କରନ୍ତି ମହାପ୍ରଭୁଙ୍କର କଥା, ମୁଁ ଏ କାର୍ଯ୍ୟ କରିଥିଲି, କିନ୍ତୁ ମହାପ୍ରଭୁଙ୍କର କୃପା ଦେଖନ୍ତୁ, ଭୀଷ୍ମଦେବ ତ ମହାପ୍ରଭୁଙ୍କ ପାଖକୁ ଆସିଲେ, ଏ ଭୀଷ୍ମଦେବଙ୍କ ପାଖକୁ ଭଗବାନ ଶ୍ରୀକୃଷ୍ଣ ଆସିଲେ, କମ୍ ସେ କମ୍ ଭୀଷ୍ମଦେବଙ୍କର ଯୋଗ୍ୟତା ଥିଲା ବୈଷ୍ଣବଙ୍କୁ ଭଲ ପାଉଥିଲେ, କିନ୍ତୁ ଅମକ ତ ମହାପ୍ରଭୁଙ୍କୁ ରିଜେକ୍ଟ କଲେ, ମହାପ୍ରଭୁଙ୍କୁ ଦୋଷ ଦେଖିଲେ, ଆଉ ସାର୍ବଭୌମଙ୍କୁ ଭଲ ପାଆନ୍ତି ନା, କିନ୍ତୁ ମହାପ୍ରଭୁ ତ ଶୁଣିଦେଲେ, କାରଣ ଗୋପୀନାଥ ଆଚାର୍ଯ୍ୟ ଆସି କହିଲେ ଯେ ସାର୍ବଭୌମର ଜୁଇଁ ତାର ଅବସ୍ଥା କ'ଣ ବର୍ତ୍ତମାନ, ନା ସେ ବର୍ତ୍ତମାନ ପ୍ରାଣତ୍ୟାଗ କରିବେ ବିଶ୍ୱଚୁଦାରେ, ମହାପ୍ରଭୁ ତ ଶୁଣିଲେ, ଯେଭଳି ଆପଣ ପ୍ରଥମ ଦିନ ଶୁଣୁଥିଲେ ଭଗବାନ ଶ୍ରୀକୃଷ୍ଣ ଧାଇ ଧାଇ ଯାଇକି ସାତ୍ୱିକ ପଠାଉଛନ୍ତି, ସାତ୍ୱିକ ତୁମେ ଯାଅ ଯୁଧିଷ୍ଠିରଙ୍କୁ ପ୍ରଶ୍ନ ପଚାର, ସେ ପ୍ରସ୍ତୁତ ହେଲେ କି ନାହିଁ, ମୁଁ ଭୀଷ୍ମଦେବଙ୍କୁ ଦର୍ଶନ କରିବା ପାଇଁ ଯିବି, କାରଣ ଭୀଷ୍ମଦେବ ସୂର୍ଯ୍ୟ ଉତ୍ତରାୟଣ ହେଲେ ସେ ଆଉ ଏ ଜଗତ ରହିବେ ନା, ଭଗବାନଙ୍କର ଯେଭଳି ବ୍ୟାକୁଳତା, ମହାପ୍ରଭୁଙ୍କର ସେଭଳି ବ୍ୟାକୁଳତା ଦର୍ଶନ କରିବା ପାଇଁ ଯାଉଛନ୍ତି ଅମୋକକୁ, ଏବଂ ଶୁଣିକି ସାଙ୍ଗ ସାଙ୍ଗେ ଏତେ ବ୍ୟାକୁଳତା ହେଇଛନ୍ତି, କୃପା ମହାପ୍ରଭୁ ସାଙ୍ଗେ ସାଙ୍ଗେ ବାହାରିଲେ ଏବଂ ମହାପ୍ରଭୁ ଯାଇ ତାଙ୍କ ପାଖରେ ପହଞ୍ଚିଯାଉଛନ୍ତି। ଶୁଣି କୃପାମୟ ପ୍ରଭୁ ଆଇଲା ଧାଇଆ, ଶୁଣି କୃପାମୟ ପ୍ରଭୁ ଆଇଲା ଧାଇଆ, ଅମ ଘରେ କହେ ତାରେ ବୁକେ ହସ୍ତ ଦିଆ, ସହଜ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, ସହଜ ନିର୍ମଳ ବ୍ରାହ୍ମଣ ହୃଦୟ, କୃଷ୍ଣେର ସତୀ ଯୋଗ୍ୟ ଏହି ସ୍ଥାନ, ବେଶୀ ଯାଉଛି କାରଣ ଆପଣ ଭକ୍ତ ଅଛନ୍ତି, ମୁଁ ସେଥିପାଇଁ କହୁଛି। ଆପଣ ତ ମୁଁ ମହାରାଜଙ୍କ ଭଳି ତ ମୁଁ ରସଗ୍ରାହୀ ଲୋକ ନୁହେଁ, ଆଉ ମୁଁ ଭାଗବତରେ ଆପଣଙ୍କୁ ତୃପ୍ତି କରିଦେବି, ତେଣୁ ଆପଣମାନେ ଭକ୍ତ ଅଛନ୍ତି, ମହାପ୍ରଭୁ ଖୁସି ହେବି, ସେଥିପାଇଁ ମୁଁ ଚୈତନ୍ୟ ଚିନ୍ତାମୃତ ଉପରକୁ ଯାଉଛନ୍ତି। ଯେ ଶୁନି କୃପାମୟ ପ୍ରଭୁ ଆଇଲା ଧାଇଆ, ଧାଇଁ ଧାଇଁ ମହାପ୍ରଭୁ ଆସିଛନ୍ତି। ଏବଂ ଆପଣଙ୍କୁ ମୁଁ ପ୍ରଥମେ କହିଥିଲି ନା, ମହାପ୍ରଭୁ ଆଧାର ପାତ୍ରଟାକୁ ଠିକ୍ କରିକି ପ୍ରେମ ଦିଅନ୍ତି, କାରଣ ତାର ଅନ୍ତର ଦୂଷିତ ହେଇଯାଉଛି। ଅମଗର କେତେ ବାବା ଭଳି କେତେ ସ୍ନେହ କରୁଛନ୍ତି ଦେଖ, କିଏ ଏଭଳି ଅଛି, କିଏ ଏଭଳି ଅଛି, କେଉଁ ଅବତାର ଏଭଳି ଅଛି, ଅବତାର ସାର ଗୋରା ଅବତାର କେନେ ନା ଭଜିଲୁ ତା କରି ନିରେ ବାସ ଗେଲ ନା ପିଆସ ଆପନା କରମ ଫେଲ। ନିର ଜଳ କରାଯାଇ ବା ସିନ୍ଧୁ କରାଇ ଦେ ବାସ କରିକି ପାଣି ଖୋଜିବା, ଆମଠୁ ହତବାଗା କିଏ ଅଛି। ଅବତାର ସାର ଗୋରା ଅବତାର କେନେ ନା ଭଜିଲୁ ତା, ଯେତେ ଅବତାର ମହାପ୍ରଭୁଙ୍କର ଯେ ଭଗବାନଙ୍କର ଅଛନ୍ତି ଗୋରା ଅବତାର, ତାଙ୍କର ଆମେ ଭଜନ କରିବା ନା, ଆମର କି ଅବସ୍ଥା ହବ। ବୈଷ୍ଣବ ହବା କହିଲେ ଆମର ଗୁରୁଦେବ କୁହନ୍ତି, ସବସମୟରେ ଆପଣ ମନେ ରଖିବେ, ଆମର ଭକ୍ତି ବୃତ୍ତି କମିଯାଉଛି ମାନେ ତାର ଗୋଟିଏ କାରଣ, ମହାପ୍ରଭୁ 18 ବର୍ଷ ଦୀର୍ଘ ରହିଛନ୍ତି ଶ୍ରୀକ୍ଷେତ୍ରରେ, କେବଳ 2 ଜଣଙ୍କ ଚରିତ୍ର ଶୁଣନ୍ତି କଣ୍ଟିନ୍ୟୁଅସ୍ଲି, ଧ୍ରୁବ ଆଉ ପ୍ରହ୍ଲାଦ। ଭକ୍ତର ଚରିତ୍ର ଶୁଣିଲେ କୃଷ୍ଣ ଭକ୍ତି ହଏ, ଭକ୍ତର ଚରିତ୍ର ଶୁଣିବାକୁ ପଡ଼ିବ। ଆଉ ଆମକୁ ବୈଷ୍ଣବ ଭାବ କହିଲେ ଆମର ଯେଉଁ ବୈଷ୍ଣବ ମାନେ ଭାବଧାରା, ବୈଷ୍ଣବର ସଦାଚାର, ବୈଷ୍ଣବ ପାଇଁ ଯେଉଁ ଉତ୍ସାହ, ଏସବୁ କମିଯାଉଛି ମାନେ ଆମେ ମହାପ୍ରଭୁଙ୍କର ଲୀଳା ଜାଣିନେ, ମହାପ୍ରଭୁଙ୍କର ଭକ୍ତର ଲୀଳା ଜାଣିନେ। ବୈଷ୍ଣବ ଭାବ କହିଲେ ମହାପ୍ରଭୁଙ୍କ ଭକ୍ତର ଲୀଳା ସବୁ ଶୁଣିବାକୁ ପଡ଼ିବ ସବୁ ସମୟରେ। କିମ୍ ଅଦ୍ଭୁତ ଗୌର ହରେ ଚତୁର୍ଧିକ ତତ୍ ପ୍ରିୟ ସେ ବତାନ, ଆରେ ଗୌର ହରି ମହାପ୍ରଭୁଙ୍କର ଚରିତ୍ର କେତେ ବଡ଼ ଅଧିକ, କେତେ ଆଶ୍ଚର୍ଯ୍ୟମୟ, ତତ୍ ଅଧିକ ତତ୍ ପ୍ରିୟ ସେବକ ଆନମ। ଆପଣ ଦେଖିଲେ ମହାପ୍ରଭୁ ଗୋଟେ ପାଖରେ ଠିଆ କରନ୍ତୁ, ପ୍ରଭୁପାଦ ଗୋଟେ ପାଖରେ ଠିଆ କରନ୍ତୁ, ମୁଁ ତୁଳନା କରୁନି, ଆପଣ 2 ଜଣଙ୍କୁ ଠିଆ କରି କରୁଣାଟା ବିଚାର କରନ୍ତୁ, ବିଚାର କରନ୍ତୁ ନା, ପ୍ରଭୁପାଦଙ୍କର କରୁଣାଟା ଅଧିକ ହେଇଯିବ ଯଦି ବିଚାର କରିବେ। କୁହନ୍ତୁ କିଏ କାନ୍ଦୁଥିଲେ ଭଳିଆ ମଧ୍ୟ ଅପମାନଙ୍କ ପାଇଁ, ଜଗାଇବା ପାଇଁ ଭୁଲ ବୁଝିଲା, କିନ୍ତୁ ପ୍ରଭୁପାଦ ବେଡ଼ିଂ ଧରିକି ବାହାରି ଆସୁଛନ୍ତି, ଆରେ ଇଏ କି ଉତ୍ପାତ କରୁଛନ୍ତି, ମୁଁ ନିଶା ଖାଇଆସି ମୋତେ କ'ଣ ତା ନା ବପ୍ ନା ନା କି ଡେଭି ରାସ୍ତା କଡ଼ରେ ଠିଆ ହେଇ କାନ୍ଦୁଛନ୍ତି, ମୁଁ କିଭଳି ମହାପ୍ରଭୁଙ୍କର ବାଣୀକି ପ୍ରଚାର କରିବି, କିଭଳି ମୋର ମନବିଷ୍ଟ ପୂର୍ଣ୍ଣ କରିବି, ତ ତୁ ଅଧିକ ତତେ ପ୍ରିୟ ସେ ବାପା ବୃନ୍ଦାବନରୁ ଭାରି ଯାଆନ୍ତି ନିଶ ହିସାବରେ, ଆରେ ବାବା ମୋର ବାବାର କିଛି ଅଭାବ ନାହିଁ, ପ୍ରଭୁପାଦ ଚିନ୍ତା କରୁଛନ୍ତି, ମୋର ମେଡ଼ିସିନ ଫ୍ୟାକ୍ଟ୍ରି ଥିଲା, ମୋତେ ମୋର ସମାଜରେ ଗୋଟେ ଉନ୍ନତ ସ୍ଥିତି ଥିଲା, ମୁଁ ସବୁ କିଛି ଛାଡ଼ିକି ଆସିଲି, ପୁଣି ବି ମହାପ୍ରଭୁ ସେବା କରିବା ପାଇଁ ଯାଉଛି, କିନ୍ତୁ ମୁଁ ନିଶହାର, ଆଜି ପଇସା ନାହିଁ ରୁଟି ଖଣ୍ଡେ ମାଗି ଖାଉଛନ୍ତି ରାଜକୁମାର ପ୍ରଭୁପାଦ, ଚିନ୍ତା କର ତତେ ଅଧିକ ତତେ ପ୍ରିୟ ସେ ବିବେକାନନ୍ଦ। ଭକ୍ତ ଭାବ ହେଲା ଭକ୍ତି ଚରିତ୍ର ଶୁଣିବା, ଭକ୍ତ ଚରିତ୍ର ଶୁଣିବାକୁ ପଡ଼ିବ, ଆଉ ଭକ୍ତ ଚରିତ୍ର ଶୁଣିବାକୁ ହେଲେ ମହାପ୍ରଭୁଙ୍କର ଭକ୍ତ ଚରିତ୍ର ଶୁଣିବାକୁ ପଡ଼ିବ, ତା ପୂର୍ବରୁ ମହାପ୍ରଭୁଙ୍କ ଲୀଳା ଜାଣିବାକୁ ପଡ଼ିବ, କେତେ ଦୟାବାନ। ଅମଗ୍ରହ ହସ୍ତରେ ବୁକରେ ହସ୍ତ ଦେଇ ମହାପ୍ରଭୁ କହୁଛନ୍ତି, ଅମ ସହଜ ନିର୍ମଳ ଏ ବ୍ରାହ୍ମଣ ହୃଦୟ, କିଏ କହିବେ ଇ ତୁମର ହୃଦୟ କେତେ ନିର୍ମଳ ହୃଦୟ, କାରଣ ମୁଁ ସେଠି ବାସ କରୁଛି ନା, କୃଷ୍ଣରେ ବସତି ଯୋଗ୍ୟ ଏ ସ୍ଥାନ, ଏ ହୃଦୟରେ ପରର ଦୋଷ ଦେଖିବା ତୁମର କାମ ନୁହେଁ, କାହିଁକି ଏଟାକୁ ମଳିଆ କରୁଛ, ବାବା ମଳିଆ କହୁଛନ୍ତି, କୃଷ୍ଣରେ ବସତି ଯୋଗ୍ୟ ଏଇ ସ୍ଥାନ ହଏ, मास्टर जो चंडाले ते हम के नहीं बोसाइलो मास्टर जो चंडाले ते हम के नहीं बोसाइलो परम पवित्र स्थान अपवित्र कहिलो ଆଶ୍ଚର୍ଯ୍ୟ ଚଣ୍ଡାଳେ କେନେ ଇହାଁ ବସାଇଲେ ବୁକରେ ହାତ ଦେଇଛନ୍ତି ବୁକରେ ହାତ ଦେଇକି ପ୍ରବଚନ ଦେଉଛନ୍ତି ଅମ ତୁ କାହିଁକି ମାଶ୍ଚର୍ଯ୍ୟ ଚଣ୍ଡାଳ ପାଇଁ ହୃଦୟରେ ବସେଇବୁ ମାଶ୍ଚର୍ଯ୍ୟକୁ ଚଣ୍ଡାଳ ସହିତ ତୁଳନା କରାଯାଇଛି ସେଥିପାଇଁ ପରମ ନିର୍ମତ୍ସର ଶରଣମ ସତମ କହୁଛନ୍ତି ନା ନିର୍ମତ୍ସର ସାଧୁ ମତ୍ସରତା ଶୂନ୍ୟ ହେବାକୁ ପଡ଼ିବ ସେଥିପାଇଁ ପାଞ୍ଚ ଜଣଙ୍କୁ ଏମ୍ପ୍ଲୟମେଣ୍ଟ ଦିଆଗଲା ତାଙ୍କୁ ଚାକିରି ଦିଆଗଲା ଭକ୍ତି ରାଜ୍ୟରେ ମାଶ୍ଚର୍ଯ୍ୟକୁ ଚାକିରି ନାହିଁ ତାକୁ ରିଜେକ୍ଟ କରାହେଇଛି ମାଶ୍ଚର୍ଯ୍ୟ ଯେଉଁମାନଙ୍କର ତ ମାଶ୍ଚର୍ଯ୍ୟ ମାନେ ବିଶ୍ୱନାଥ ଚକ୍ରତୀ ଠାକୁର ଲେଖୁଛନ୍ତି ମୁଁ ତ ଭୁଲି ଯାଇଛି ତଥାପି ମୋର ମନ ପଡ଼ୁଛି ପର ଉତ୍କର୍ଷତା ଅସହନମ ଅନ୍ୟକୁ ଦେଖି ଜଳି ପୋଡ଼ି ମରିଯିବା ସିଏ ପଢ଼ିଗଲା ମୁଁ ପଢ଼ିପାରିଲିନି ସିଏ ଏମିତି କଲା ମୁଁ କରିପାରିଲିନି ଭକ୍ତି ରାଜ୍ୟରେ ବିଲକୁଲ ଛଅ ରିପୁ ଭିତରେ ପାଞ୍ଚ ଜଣଙ୍କୁ ସ୍ଥାନ ଦିଆଯାଇଛି କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତି ଦ୍ୱେଷୀ ଜନେ ଲୋଭ ସାଧୁ ସଙ୍ଗେ ହରି କଥା ମୋ ଇଷ୍ଟ ଲାଭ ବିନେ ମଦ କୃଷ୍ଣ ଗୁଣ ଗାନେ ନିଯୁକ୍ତି କରିବ ଯଥା ତଥା ପ୍ରେମ ଭକ୍ତି ଚନ୍ଦ୍ରିକାରେ ନରତନ ଦାସ ଠାକୁର ଏଇ ପାଞ୍ଚ ଜଣଙ୍କ ପାଇଁ ଗୋଟେ ଗୋଟେ ପୋଷ୍ଟ ଅଛି କିନ୍ତୁ ଷଷ୍ଠ ବ୍ୟକ୍ତି ଯିଏ ମାଶ୍ଚର୍ଯ୍ୟ ତାଙ୍କ ପାଇଁ ବିଲକୁଲ ଭକ୍ତି ରାଜ୍ୟର ବାହାରେ ଇସ୍କନରେ ପଶିବା ପୂର୍ବରୁ ପ୍ରଭୁପାଦଙ୍କର ଏଇ ମନ୍ଦିର ଭିତରେ ପଶିବା ପୂର୍ବରୁ ଆଗେ ବାହାରେ ଥୋଇବେ ତାକୁ ପଶିବେ ମାଳିତଳକୁ ଧରିବେ ତାହେଲେ ବୁଝିବେ ମହାପ୍ରଭୁଙ୍କର ଲୀଳା ମହାପ୍ରଭୁ ବୁକରେ ହାତ ଦେଇ ଅମଗ୍ରକୁ କହୁଛନ୍ତି ମାଶ୍ଚର୍ଯ୍ୟ ଚଣ୍ଡାଳ ଯେଉଁଠି ଚଣ୍ଡାଳରେ ଜ୍ଞାନ କିଛି ନାହିଁ ମାଶ୍ଚର୍ଯ୍ୟର ଗୁଣ ସେୟା ଏ ଥରେ ଆପଣଙ୍କ ପାଖରେ ବସିଲା ହୃଦୟରେ ରହିଲା ତାହା ନଷ୍ଟ କରିଦେବ ଆପଣଙ୍କର ସବୁକିଛି ନଷ୍ଟ କରିଦେବ କେନେ ବସାଇଲ ପରମ ପବିତ୍ର ସ୍ଥାନ ଅପବିତ୍ର କହିଲା ଆପଣ କ'ଣ ଏଭଳି ଦୟାମୟ ଅବତାର କିଏ ଅଛନ୍ତି ଆମର କଥା ଥିଲା ତଥାପି ଏକାନ୍ତ ଭକ୍ତେଷୁ ପଶ୍ୟ ଭୂପାନ କମ୍ପିତ ହେ ରାଜନ୍ ହେ ଭୂପ ପ୍ରଭୁଙ୍କର କୃପା ଦେଖ ଆଉ ମୋର ଯତ୍ ଅସୁର ତ୍ୟାଜ୍ୟତ ମୁଁ ବର୍ତ୍ତମାନ ପ୍ରାଣତ୍ୟାଗ କରିବା ପାଇଁ ଯାଉଛି ସାକ୍ଷାତ କୃଷ୍ଣ ପ୍ରଭୁ ସ୍ୱୟଂ ଆସିଛନ୍ତି ମୋ ପାଖକୁ ଦର୍ଶନ ଲାଭ ଭୀଷ୍ମଦେବ କେଡ଼େ ବଡ଼ ନିଜର ଭାଗ୍ୟକୁ ପ୍ରଶଂସା କରୁଛନ୍ତି ପ୍ରଭୁର କୃପାକୁ ପ୍ରଶଂସା କରୁଛନ୍ତି ଏବଂ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ଏବଂ ତା ପରବର୍ତ୍ତୀ ଶ୍ଳୋକରେ କ'ଣ କହୁଛନ୍ତି ନା ଭକ୍ତ୍ୟାବେଶ୍ୟ ମନ ଯସ୍ମିନ୍ ବାଚାଜତ ନାମ କୀର୍ତ୍ତନ କୀର୍ତ୍ତୟନ୍ ତ୍ୟଜନ କଲେ ବରଂ ଯୋଗୀ ମୁଚ୍ୟତେ କାମ କର୍ମ ବି ବହୁତ ସୁନ୍ଦର ଶ୍ଳୋକ ବହୁତ ସୁନ୍ଦର ଶ୍ଳୋକ ଆପଣଙ୍କୁ ଗୋଟିଏ କଥା କହୁଛି ମହାଜନମାନଙ୍କର କୃପା କିଭଳି ସାଧୁଗୁରୁମାନଙ୍କର କୃପା କିଭଳି ଆଜି ସକାଳର କଥା ମୁଁ କହୁଛି ପ୍ରକୃତରେ ଭଗବାନ ହିଁ ସମଦୃଶ ଆଉ ସାଧୁମାନେ ହିଁ ସମଦୃଶ ଉଦାର କାରଣ ଆପଣମାନଙ୍କ ସମ୍ମୁଖରେ ମୁଁ କଥା କହିଲା ଭଳି ମୋର ଯୋଗ୍ୟତା ହିଁ ନାହିଁ କିମ୍ବା ମୋର ଅଭ୍ୟାସ ହିଁ ନାହିଁ ଧ୍ରୁବ ମହାରାଜ ମୋତେ ଗୋଟେ କହିଲେ ଗୋଟେ ଓଳି ଦେବ ମହାରାଜ ଆସିଲେ ଦେବେ ମହାରାଜଙ୍କ ସ୍ଥାନରେ ମହାରାଜଙ୍କ ପେଣ୍ଡାଲରେ ମୁଁ କଥା କହିବା ମୋର ଯୋଗ୍ୟତା ନାହିଁ ଆଉ ମୁଁ ତ ଭୁଲ କହୁଛି କ'ଣ ମୁଁ ଜାଣିପାରୁଛି ମୋତେ ପ୍ରଭୁ ହିଁ ସାହାଯ୍ୟ କରୁଛନ୍ତି ବୈଷ୍ଣବମାନଙ୍କ ଦ୍ୱାରା କାଲି ରାତିରେ ବହୁତ ଚିନ୍ତା କଲି ମୁଁ କହିଲି ନା ମୁଁ ଭୁଲ କହୁଛି ଭାଗବତ କହିବା ଏମିତି ଉଚିତ ନୁହେଁ ପଢ଼ିକି ଭାଗବତ କହିବା ଦରକାର ତୋର ତୋର ହେଇ ଏଭଳି ସମୟ ନାହିଁ ପ୍ରସ୍ତୁତ ସକାଳ ମଙ୍ଗଳାରତୀରେ ପ୍ରଭୁ ଦର୍ଶନ କରିକି ଆସୁଛି ମହାରାଜ ଆମର ପରମ ପୂଜା ରାଧାକୃଷ୍ଣ ମହାରାଜ ସେତେବେଳେ ମଣିକୁ ଆଗରେ ବାହାରିଛନ୍ତି ମୁଁ ତ ରାତିରେ ସ୍ଥିର କରିଛି ନା ଆଉ ଏତେ ଭାଗବତ ନ ପଢ଼ିକି ବିଲକୁଲ ସଂସ୍କୃତ ପଢ଼ିବା ଦରକାର ଏସବୁ ପଢ଼ିକି ହିଁ କହିବା ଦରକାର ମାନେ ଭୁଲ ହେଉଛି ନା ଭାଗବତ ନିକଟ ଅପରାଧ ଯିଏ ଶୁଣୁଛନ୍ତି ସିଏ ତାଙ୍କର ମନ ହିଁ ବିଚଳିତ ହେଇଯିବ ମହାରାଜ ମୋ ମୁଣ୍ଡରେ ଓଡ଼ୋଡ଼ି ସେତେବେଳେ ଲାଗୁଛି ମୁଁ ମୁଣ୍ଡ ଘୋଡ଼େଇ ଦେଇଛି ବିଲକୁଲ ମହାରାଜ ମାର୍କ କରିଛନ୍ତି ମୁଁ ଦଣ୍ଡବୋଧ କଲି ମହାରାଜ नटवर प्रभु साहब कथा कहते सीधा पाखक आसते कह रहे हैं कौन सा प्रबंध तुम्हें कह रहे हैं स्तुति प्रबंध भीष्म की स्तुति चालू हो गया है भीष्म स्तुति आरंभ है मुझे किसी कहीपारे महाराज महाराज गोटे सुंदर कथा मतलब कहले मुझे तो कल रात स्थिर करें पढ़ी भागवत पढ़वि तापर कह एमती कह मैं मझे मझे भूल हो जाए भागवत निकट अपराध भक्त निकट अपराध महाराज कहले नहीं नहीं कहना चाहिए आ गए सुंदर कथ कहले संकोची संकोची नकर कहना चाहिए संकोच न बिना संकोच में कहना चाहिए बिना संकोच पांच तरह मत कह बिना संकोच में कहना चाहिए बिना संकोच महाराज मुझे संस्कृत जानी मुझे भूल कह महाराज नहीं नहीं बिना संकोच में कहना चाहिए बिना देख बाहर लोक गीत कौन कि प्रभु कथा नहीं नहीं कहना चाहिए मुझे बिलकुल स्तंभीभूत हो गली के उदार साधु के उदार अरे मुझे कल स्थिर ही करती ना मुझे भागवत पढ़ी कौ वैष्णव निकट तापर ही कह महाराज कह नहीं नहीं कहना चाहिए बाहर लोक गीत कहते किसी नाम कथ कहना किसी कथ कह नहीं तुम्हें कहना चाहिए जाओ जाओ भागवत कह महाराज ये पांच थर कह कह कहते मो महाराज मुख को चाहिए मार चाहिए ये ही प्रकृत हमको प्रभु कथा इस्कन भक्त मान मुझे चिंता कर कारण बहुत थर मुझे डिसीसन नहीं मैं प्रचार ही करी कौन प्रचार प्रभुपाद आम कौन बड़ प्रचार करवा कौन बड़ प्रचार कर पुणी भी प्रभुपाद को बही खेली दे प्रभुपाद पुणी आप पिन मार्च बंधुक लगुच्च एक मठ मंदिर तुम रही पार जाओ प्रचार कर प्रभुपाद जो पचार प्रभुपाद आम परफेक्ट नुम कि प्रचार करी प्रभुपाद कहते इफ यू आर नट परफेक्ट स्टिल यू हाव टू प्रिच मुझे जाने तुम्हें परफेक्ट नुह तथा तुम प्रचार कर जनकर शोधन हाँ केवल प्रभु कथा प्रचार जार जितकी सामर्थ्य ସେଥିରେ ପ୍ରଚାର କରିବା ଦରକାର ମହାପ୍ରଭୁଙ୍କର ବାଣୀ ମହାରାଜ ତ କହିଥିଲେ ଭୀଷ୍ମ ସ୍ତୁତି କହିବା ପାଇଁ ମୁଁ ଚାହୁଁଛି ଆଜି ଯେତେ ଶୀଘ୍ର ହିଁ ସାରୁ କାଲି ଭୀଷ୍ମଦେବଙ୍କର ସ୍ତୁତି ଆରମ୍ଭ କରିବି ମୋର ଯେତିକି ସାମର୍ଥ୍ୟ ମୁଁ କହିବି ମହାରାଜ ତ ମୁଁ ଶୁଣିଲି କୁରୁକ୍ଷେତ୍ରରେ କହିଥିଲେ ନା କ'ଣ ଭୀଷ୍ମ କେସେଟ୍ ଶୁଣିନି ସାଧୁଗୁରୁଙ୍କର କୃପାକୁ ପ୍ରାର୍ଥନା କରି ଯାହା ପ୍ରଭୁ ମୋତେ ବୁଦ୍ଧି ଦେବେ ସେଥିରେ ମୁଁ କହିବି କିନ୍ତୁ ଏ ଶ୍ଳୋକରେ ଦେଖନ୍ତୁ ଭକ୍ତ୍ୟାବେଶ୍ୟ ମନୋଜସ୍ମିନ୍ ବାଚା ଯତନାମ କୀର୍ତ୍ତନ କୀର୍ତ୍ତନ ତେଜନ କଲେ ମୋର ଯୋଗୀ ମୁଚ୍ୟତେ କାମ କର୍ମ ବି ଭୀଷ୍ମଦେବ କହୁଛନ୍ତି ଏସବୁ ଭଗବାନ ସାକ୍ଷାତ ସବୁ ଲଗେଇଥିଲେ ଏଥିରେ ଏ ପ୍ରଭୁଟି ଆସିଛନ୍ତି ଆଙ୍କର ନାମ କୀର୍ତ୍ତନ କଲେ ଏସବୁ ପ୍ରଭୁଙ୍କୁ ଦୃଷ୍ଟିପାତ କରି କହୁଛନ୍ତି ଭକ୍ତ୍ୟା ବେଶ ମନୋଜସ୍ମିନ୍ ଏ ଶବ୍ଦ ତ ବହୁତ ଗୁରୁତ୍ୱପୂର୍ଣ୍ଣ ବହୁତ ଗୁରୁତ୍ୱପୂର୍ଣ୍ଣ ଏ ଗୋଟିଏ ଗୋଟିଏ ଏ ଗୋଟିଏ ଗୋଟିଏ ଶ୍ଳୋକ ହିଁ ଗୋଟେ ଗୋଟେ କ୍ଲାସ୍ ଯେ ଯୋଗୀ ମୁଚ୍ୟତେ କାମ କର୍ମ ବି ଯୋଗୀ ମୁଚ୍ୟତେ ମାନେ ମୁକ୍ତ ହେଇଯିବ କେଉଁଥିରୁ ନା କାମ କର୍ମ ବି କାମ କର୍ମରୁ କାମ କର୍ମ କେଉଁଠି ଜାତ ହେଉଛି ନା ଭାବେ ଅସ୍ମିନ୍ କ୍ଲିଶ୍ୟମାନ ଅବିଦ୍ୟା କାମ କର୍ମ ବି ଅବିଦ୍ୟାରୁ ଆସୁଛି ଏଇ ଭାବ ଜଗତରେ ଏ ଯେଉଁ ଅବିଦ୍ୟା ଆମର ଅଛି ଏଥିରୁ କାମନା କାମନାରୁ କର୍ମ ଏ ଜୀବନ ସବୁଠୁ ବଡ଼ ବନ୍ଧନ ଆଚ୍ଛା ଅବିଦ୍ୟାର ଡେଫିନେସନ୍ କ'ଣ କୁନ୍ତି ଦେବୀ ତ କହିଲେ ଭାବେ ଅସ୍ମିନ୍ କ୍ଲିଶ୍ୟମାନ ଅବିଦ୍ୟା କର୍ମ କାମ କର୍ମ ବି ଶ୍ରବଣ ସ୍ମରଣ ଅହାଣ୍ଣି କରିସେ ନେଇତି କେଇଛନ୍ ପ୍ରଭୁ ଜୀବ ଯେଉଁ ଅବିଦ୍ୟା କାମ କର୍ମରେ ପଡ଼ିଛି ଏଥିରୁ ଉଦ୍ଧାର ପାଇଁ କେବଳ ଗୋଟିଏ ଉପାୟ ଆପଣଙ୍କର ଶ୍ରବଣ କରିବ ଆପଣଙ୍କର ନାମ ଶ୍ରବଣ କଥା ଶ୍ରବଣ ଆପଣଙ୍କର ନାମ କୀର୍ତ୍ତନ ଏଥିରୁ ହିଁ ଉଦ୍ଧାର ପାଇବ ଆପଣଙ୍କର ସେବା ଜଗତରୁ ଉଦ୍ଧାର ପାଇବା ପାଇଁ ହେଲେ କେବଳ ଗୋଟିଏ ପ୍ରଭୁଙ୍କର ନାମ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଅବିଦ୍ୟା କାମ କର୍ମ ବି ଏଥିରୁ ମୁକ୍ତ ହେବା ଆଚ୍ଛା ଅବିଦ୍ୟାର ଡେଫିନେସନ୍ କ'ଣ ଯେଉଁ ଭବେ ଅସ୍ମିନ୍ କ୍ଲିଶ୍ୟମାନ ଏ ସଂସାର ଆମେ କଷ୍ଟ ପାଉଛେ କାହା ପାଇଁ ନା ଅବିଦ୍ୟା ପାଇଁ ଅବିଦ୍ୟାଟା କ'ଣ ପ୍ରଭୁପାଦ କେତେ ସୁନ୍ଦର ଡେଫିନେସନ୍ ଦେଉଛନ୍ତି ଅବିଦ୍ୟାରେ ଦେଖନ୍ତୁ ପ୍ରଭୁପାଦ ଦେଇଛନ୍ତି ଆପଣ ସିଦ୍ଧାନ୍ତ ଖୋଜି ଖୋଜିବ ଭାବାର୍ଥରେ ପାଇବେ ମୁଁ ତ କହିଲି ଅବିଦ୍ୟା ଯଦି କୁହାହେଲା ଅବିଦ୍ୟାର କ'ଣ ଅର୍ଥ ଏ ଅବିଦ୍ୟା କାମ କର୍ମ ବି ପ୍ରଭୁପାଦଙ୍କର ପର୍ପଟ ଖେଳିଲେ ପ୍ରଭୁପାଦ ଦେଖୁଛନ୍ତି ଅବିଦ୍ୟା ଏଇଟା ହେଉଛି ଅବିଦ୍ୟା କ'ଣ ବ୍ୟକ୍ତିର ଯେଉଁ ସ୍ୱାଭାବିକ ପ୍ରେମ ଅଛି ଭଗବାନଙ୍କୁ ସେବା କରିବା ଯାହା ଆମର ଗୁରୁଦେବ କୁହନ୍ତି ପ୍ରୀତିପୂର୍ଣ୍ଣ ସେବା ସେବା ନୁହେଁ ଏମିତି ପ୍ରୀତିପୂର୍ଣ୍ଣ ସତ୍ସଙ୍ଗ ଲାଗିବ ପ୍ରୀତିପୂର୍ଣ୍ଣ ସେବା ଜୀବର ଯେଉଁ ସ୍ୱାଭାବିକ ଧର୍ମ ଜୈବ ଧର୍ମ ସନାତନ ଧର୍ମ ଜୀବ ସେଟା ଯେତେବେଳେ ତ୍ୟାଗ କରିଦେଇ ଏ ପୂର୍ବ ପରଫେକ୍ଟ ସେକ୍ସ ରିଲେସନ୍ ଏ ଯୌନ ଜୀବନ ପ୍ରତି ତାର ଇନ୍ଦ୍ରିୟମାନଙ୍କୁ ଲଗେଇ ଯେଉଁ ସୁଖ ଭୋଗ କରେ ଏଇଟା ହେଉଛି ଅବିଦ୍ୟା ବାସ୍ ଅବିଦ୍ୟା ମାନେ ନୁହେଁ ହଜାର ଜିନିଷ ବୁଝିବା ଦରକାର ନାହିଁ ଗୋଟେ ସିଧା ଜିନିଷରେ ପ୍ରଭୁପାଦ ବୁଝିବେ ଇଏ ହେଉଛି ଅବିଦ୍ୟା ଆମର ଯେଉଁ ସ୍ୱାଭାବିକ ପ୍ରୀତିପୂର୍ଣ୍ଣ ସେବା କରି ଆମର ଯେଉଁ ଜୈବ ଧର୍ମ ଏଇଟାକୁ ଆମେ ଭୁଲିଯାଇ ଯେତେବେଳେ ଆମକୁ ନିଜେ ଏ ଜଗତରେ ନିଜର ଇନ୍ଦ୍ରିୟମାନଙ୍କୁ ତୃପ୍ତି କରିବା ପାଇଁ ଯେତେବେଳେ କର୍ମ କରନ୍ତି ଏଇଟା ହେଉଛି ଅବିଦ୍ୟା। ଏବଂ ସାଙ୍ଗେ ସାଙ୍ଗେ ମନରେ ପଡ଼େ ଋଷଦେବଙ୍କର କଥା, ହଁ ନ୍ୟୁନମ ପ୍ରମତ୍ତ କୃତି ବିକର୍ମ ଯଦିନ୍ଦ୍ରିୟ ପ୍ରୀତିରେ ଆପଣ, ଇନ୍ଦ୍ରିୟ ପ୍ରୀତି ପାଇଁ ଲୋକ ବିକର୍ମ କରିଛି, ବାସ ଏହି ଅବିଦ୍ୟା। ବାସ ସରଳ ଡେଫିନେସନ ଦେଲେ, ଏବଂ ଏହି ଅବିଦ୍ୟା ହେଉଛି ଅବିଦ୍ୟାରୁ କାମ, ତାପରେ କର୍ମ ବି କାମନା ଜାଗତ ହେଉଛି, ତାପରେ କର୍ମ କରୁଛେ। ଆଚ୍ଛା ଏଇ ଅବିଦ୍ୟା କର୍ମ କାମ କର୍ମ ବି ଅବିଦ୍ୟାଟା କିଭଳି ନାଁ ଆସବ, ବର୍ତ୍ତମାନ ଭୀଷ୍ମଦେବ କହୁଛନ୍ତି ଯେଉଁ ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଭକ୍ତିଆ ବେଶା ମନୋ ଜସ୍ମିନ, ବହୁତ ବଡ଼ ଜିନିଷ। ଏଇ ମୁଚ୍ୟତେ କାମ କର୍ମ ବି, କାମ କର୍ମରୁ ବ୍ୟକ୍ତି ମୁକ୍ତ ହବ କିଏ ନା ଯୋଗୀ, ଯୋଗୀ ଯୋଗରେ ଯୁକ୍ତ ହେଲେ ଯୋଗୀ ମାନେ ଲୋକମାନେ ଭାବନ୍ତି ଇସ୍କର ବାବା କ'ଣ ଯୋଗୀ କି, ଆମେ ବି କାହାକୁ କେଉଁଠି ବି କହିପାରି ପାରୁନା ଯେ ଆମେ ଗୋଟେ ଯୋଗୀ ବୋଲି। ଆରେ ଆମେ ଭକ୍ତି ଯୋଗୀ ନା, ଆମେ ବି ଯୋଗୀ, ଆମେ ସବୁଠୁ ଟପ୍ ଯୋଗୀ। ଆପଣ କହିବେ ନା ଆପଣ ବାବା ଯିଏ ହେଇଛନ୍ତି ବୋଲି ଆପଣ କଥା କହୁଛନ୍ତି, ନା ଭଗବାନ କି ତାର କହୁଛନ୍ତି ଯୋଗୀ ନାମ ଅପି ସର୍ବେଶମ, ଅପି ସର୍ବେଶମ, ଅପି ଶବ୍ଦ ବଡ଼ ଗୁରୁତ୍ୱପୂର୍ଣ୍ଣ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯୋଗୀମାନଙ୍କ ସହ ଭକ୍ତି ଯୋଗୀ ତୁଳନୀୟ ନୁହେଁ, ଭକ୍ତିମାନଙ୍କ ମଧ୍ୟରୁ ନୁହେଁ, ଏଇ ମଧ୍ୟ ଲାଗିବନି ଠାରୁ ତାଙ୍କ ସହିତ ଭକ୍ତି ଯୋଗୀ କେବେ ତୁଳନୀୟ ନୁହେଁ। ଯୋଗୀ ନାମ ଅପି ସର୍ବେଶମ, ଏଇ ଯେଉଁ ଯୋଗୀ ରହିଲେ କର୍ମୀ ଯୋଗୀ ହଟ ଯୋଗୀ ଜ୍ଞାନୀ ଯୋଗୀ, ଏମାନଙ୍କ ଠାରୁ ଏମାନଙ୍କୁ ଅତିକ୍ରମ କରି ଏମାନେ ସହ ତୁଳନୀୟ ବିଲକୁଲ ନୁହେଁ ଭକ୍ତି ଯୋଗୀ। ଯୋଗୀ ନାମ ଅପି ସର୍ବେଶମ ମଦଗତ ଅନ୍ତର ଆତ୍ମାନ, ଆଉ ଶ୍ରଦ୍ଧାବାନ ଯୋଗୀର କ'ଣ ଗୁଣ, ଶ୍ରଦ୍ଧାରେ ଭଗବାନଙ୍କର ଭଜନ କରେ, ପ୍ରୀତି। ସେଥିପାଇଁ ପ୍ରଭାତ କହିଲେ ପ୍ରୀତି ଶବ୍ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏ ପ୍ରୀତିରେ ନ ରହିଲେ ଭଗବତ ସେବା କଲେ ବି ଏଇଟା କାମନା ପଳେଇ ଆସିବ, ଅବଶ୍ୟ ଧୀରେ ଧୀରେ ପୁଣ୍ୟ ହବ, କିନ୍ତୁ ପ୍ରୀତିଟା ଜାଗ୍ରତ କରିବା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ। ପ୍ରୀତି ଜାଗ୍ରତ ନ ହେଲା ପର୍ଯ୍ୟନ୍ତ କାମକର୍ମ ବି ମୁକ୍ତ ହେଇପାରିବେ। ତେଣୁ ଯୋଗୀ କଥା କହୁଛନ୍ତି ନା ଭକ୍ତି ଯୋଗୀ କଥା, ପ୍ରଭୁ ଡାଇରେକ୍ଟ ଲେଖିଛନ୍ତି ଭୀଷ୍ମଦେବ ଏଠି ଯେଉଁ ଯୋଗୀ କଥା କହିଛନ୍ତି ଏହା ସମ୍ପୂର୍ଣ୍ଣ ଭକ୍ତି ଯୋଗୀକୁ ଲକ୍ଷ୍ୟ କରି କୁହାଯାଇଛି। ବାସ୍ ତେଣୁ ଯୋଗୀ ଯେଉଁ କାମକର୍ମରୁ ମୁକ୍ତ ହୁଏ ତାର ଉପାୟ କେଉଁ ସମୟରେ ନା ତେଜନ୍ତେ କରେ, ବରଂ ଯେତେବେଳେ ଶରତ୍ୟାଗ କରୁଛି, ଶରତ୍ୟାଗ କରୁଛି ତାର କାମକର୍ମରୁ ମୁକ୍ତ ହବ ଯୋଗୀ କିଭଳି ନା ଦୁଇଟା ଜିନିଷ ରଖିଲେ, ଭକ୍ତିଆ ବେଶା ମନୋ ଜସ୍ମି, ଭକ୍ତିରେ ଯାହାଙ୍କ ମନଟା ଆବିଷ୍ଟ ହେଇଯାଇଛି, ଭକ୍ତିରେ ଆବିଷ୍ଟ ଏଇଟା ମୁଖ୍ୟ ଜିନିଷ, ନାମରେ ଆବିଷ୍ଟ, କଥାରେ ଆବିଷ୍ଟ, ସେବାରେ ଆବିଷ୍ଟ, ଏହା ଭକ୍ତିର ଆବେଶ, ଆବେଶ ନଥିଲେ ହବ ନା ଏଇଟା ଭକ୍ତିଆ। ଆମେ ଯାହା କହୁଛେ ଭକ୍ତିଆ ଆଭାସ, ସେବା ଆଭାସ, ଭଜନାଭାସ, ଏସବୁ ଶବ୍ଦ ବୈଷ୍ଣବ ଆର ଅଛି ଦେଖିବେ, ଭଜନା ଆଭାସ ଯେଉଁ ଆବେଶ ଆଭାସ ଅଛି, କିନ୍ତୁ ଏଇଟା ହେଉଛି ଆବେଶ, ଆବେଶ ମାନେ ତଲ୍ଲିନ ତଲ୍ଲିନ ହେଇଯିବା, ବିଲକୁଲ ତାଥିରେ ଢୁକିଯିବା। ଯେମିତି ଗୋଟେ ପ୍ରାକ୍ଟିକାଲ ଏକ୍ସାମ୍ପଲ୍ ଦେଉଛି, ଆମେ ତ ଗୋଟେ ଜାଗାରେ ପ୍ରବଚନ ଯାଇଥିଲୁ, ରାମଦେବ ପ୍ରଭୁ ଗୋଟେ ଜାଗାରେ ବସିଛୁ, ସେ ତିନି ଦିନ ସେଠି କଥା ହେଉଥିଲା ବରୁଣ୍ଡେଇ ବୋଲି ଗୋଟେ ଜାଗାରେ, ଆଉ ଛୋଟ ପିଲାବେଳେ ମୁଁ ସେଠି ପାଠ ପଢ଼ୁଥିଲି, ସବୁ ଯିଏ ପ୍ରକୃତରେ ଦେଖନ୍ତି ନିଜର ସମ୍ବନ୍ଧୀୟ ଲୋକ ସେ କୁହନ୍ତି ଭାଇ ତୁ ବାବା ଯିଏ ବହୁତ ଭଲ କରିଛୁ, ଆମେ ସଂସାରରେ ବହୁତ କଷ୍ଟ ହିଁ ପାଉଛୁ। ମୁଁ ସେତେବେଳେ ଉତ୍ସାହ ପାଏ ପ୍ରକୃତରେ ବାବାଜୀ ହେଇଗଲେ ଏଇଟା କେତେ କଷ୍ଟ ପାଉଛନ୍ତି, କିନ୍ତୁ ଜଣେ ମୋର ସିନିୟର କ୍ଲାସ୍ର ପିଲା ଖୋଜି ଖୋଜି ଆସିଲେ, ସେ ଜାଣିଲେ ମୁଁ ଏଠି ପ୍ରବେଶ ଦେଉଛି, ସେ ଆସି ମୋତେ କହିଲେ ସବୁ କଥା କହିଲେ କ'ଣ କେଉଁଠି ରହୁଛ କ'ଣ କରୁଛ, ଶେଷକୁ ମୋତେ ଗୋଟେ କଥା କହିଲେ ତୁମର ବେଶଟା ଦେଖି ମୋତେ ବଡ଼ ଦୁଃଖ ଲାଗୁଛି। ମୁଁ ଠକିଣୀ ଚମିକ ବୋଲି ମୁଁ, ଆରେ ବାବା ଇଏ ତ ମୋତେ ଫାଷ୍ଟ ଲୋକ ଇଏ ପ୍ରବଚନ ଦେଲା, ଗୋଟେ ସୁନ୍ଦର କଥା, ସମସ୍ତେ ମୋତେ ଦେଖି ଆନନ୍ଦିତ ହୁଅନ୍ତି। ଆରେ ଯେଉଁଠି ନିଜର ସମ୍ବନ୍ଧୀମାନେ କହୁଛନ୍ତି ତୁ ସାଧୁ ହେଇଯାଇଛୁ ବହୁତ ଭଲ କରୁଛୁ, କମ୍ ସେ କମ୍ ତୁ ଆଉ ସଂସାରକୁ ଚାହନା, ପ୍ରକୃତି ଇସ୍କନ ଭକ୍ତମାନଙ୍କୁ ତାଙ୍କର ସମ୍ବନ୍ଧୀମାନେ କେବେ ଚାହାନ୍ତି ନା ଫେରି ନେବା ପାଇଁ, ଚାହାନ୍ତି ତୁମେ ସାଧୁ ହେଇଛ ତୁମେ ପ୍ରଭୁଙ୍କୁ ପା, କାରଣ ସେମାନେ ଯେତେ କଷ୍ଟ ପାଉଛନ୍ତି ସଂସାର ପଥକୁ ଆପଣ ଚାହିଁକି ଦେଖନ୍ତୁ। ଥରେ ଯେଉଁ ଇସ୍କନ ଭକ୍ତମାନେ ଯେ ନିରାଶ ହେଇଯାଉଛନ୍ତି, ନାଇଁ ନାଇଁ ବୁଢ଼ା ହେଲେ ମୋତେ କିଏ ପଚାରିବ ଇସ୍କନରେ, ଆପଣ କୁହନ୍ତୁ ନା ପାଞ୍ଚ ପାଞ୍ଚଟା ପୁଅ ଜନ୍ମ କଲା ପରେ ବି ଇଏ ବାନପ୍ରସ୍ଥ ନେଇକି ପୁଅ ପଳେଇ ଆସିଛି ଟାଉନ, ବାପା ବାନପ୍ରସ୍ଥ ନୁହଁ ପୁଅ ବାନପ୍ରସ୍ଥ ନେଉଛି, କାହା ସହିତ ନା ସ୍ତ୍ରୀ ସହିତ, ଆସି କେଉଁଠି ରହୁଛି ନା ପାରାଭାଡ଼ି ଟାୱାରରେ ରହୁଛି, ପୁଅ ବାନପ୍ରସ୍ଥ ନେଇ ବାପା ପାଖରୁ ପଳେଇ ଆସୁଛି, ବାପ ମୁହଁକୁ ଚାହୁଁନି। ଯଦି ପୁଅ ଜନ୍ମ କରିକି ବି ପୁଅ ଆପଣ ମୁହଁକୁ ଚାହିଁଲା ନା, ଆମେ ହରିଙ୍କୁ ଭଜନ କରୁଛୁ ପ୍ରଭୁ ଆମ ମୁହଁକୁ ଚାହିଁବେ ନା, ଆମର ଭାଷା ରହିବନି, ସମସ୍ତେ ନିରାଶ ନା କିଏ ଆମକୁ ପଚାରିବ। ଆଉ ତୁମେ ଯେ ପିଲା ଛୁଆ ଜନ୍ମ କରିଦେବ ତମ ପୁଅ ତୁମକୁ ପଚାରିବ, ଗୋଟେ ଗ୍ୟାରେଣ୍ଟି କାର୍ଡ କାର୍ଡ କିଏ ଦେଲା, କହିଲା ବିବାହ ବେଳେ ଗ୍ୟାରେଣ୍ଟି କାର୍ଡ ଦେଉଛି ବ୍ରାହ୍ମଣ, ନା ତୁମ ସ୍ତ୍ରୀ ଗ୍ୟାରେଣ୍ଟି କାର୍ଡ ନେଇକି ଆସିଛି ଆଗେ ବଣ୍ଡ ସାଇନ୍ କରିକି, ନା ମୁଁ ବିବାହ ହେଲି ମାନେ ମୋ ପୁଅ ତୁମ ମୁହଁକୁ ଚାହିଁବ, ଅଛି ତାହେଲେ କାହିଁକି ବାବା ଝିଅ ବାନି
ସଧର୍ମ ନିଧର୍ମ ସ୍ୱୟଂ ପରଧର୍ମ ଭାବ ପ୍ରଭୁପାଦଙ୍କ ଚରଣ ରହିଛି ଜୀବନଟା ଚାଲିଯାଏ କୃଷ୍ଣ ନ ମିଳନ୍ତୁ ଭଜନ ନ ହଉ ଆମର ଗୁରୁଦେବ କୁହନ୍ତୁ ମୁଁ ମୋର କୋକୁ ଯାଏ ମୋର ଅପରାଧ ହଉ ମୁଁ ପ୍ରଭୁପାଦଙ୍କ ଚରଣର ଆଶ୍ରୟ କରି ମୁଁ ନାମ କରିବି ତମାନେ ଏଇ ବିଲକୁଲ ଡିଟରମିନେସନ ଯେ ଗଛ ମୂଳରେ ମୁଁ ରୁହେ ମୁଁ ନାମ କରିବି ପ୍ରଭୁପାଦଙ୍କ ବାଣୀ ପ୍ରଚାର କରିବି ମୋ ସାମର୍ଥ୍ୟ ହିସାବରେ ଏଇ ଡିଟରମିନେସନ ଏହା ଦରକାର ସିଏ ତ ମୋତେ ବିଲକୁଲ କହିଲା ସେ କହିଲା ମୋ ସିନିୟର ଭକ୍ତ ମୁଁ ବି ମୋତେ ସିନିୟର ଭକ୍ତ ଭାବରେ କହୁଛି ତୁମର ଦଶା ଦେଖି ମୋତେ ବିଲକୁଲ ଭଲ ଲାଗୁନି ତୁମର ରୂପଟା ଦେଖି ସେଠି ସେ ପଳେଇଗଲା ତାପରେ ମୁଁ କହିଲି ଆଚ୍ଛା ରାମଧର ପ୍ରଭୁ ରାମଧର ପ୍ରଭୁ ଇଆଜ ଗୋଟେ ମୋତେ ନୂଆ ପ୍ରବଚନ ଶୁଣେଇଲା ତାପରେ ଆମ ଭିତରେ ଡିସ୍କସନ ହେଲା ହଁ ଏଠି ଯାହା କହୁଛନ୍ତି ଭକ୍ତିଆ ବେଶା ମନୋଜସ୍ମିନ ତାର ସଂସାର ବେଶା ମନୋଜସ୍ମିନ ମୁଁ କହିଲି ଗୋଟେ ଲୋକ ବାସ୍ତବିକ ସୁଖ ପାଉଛି ସଂସାରଟାକୁ ଏତେ ଟେଷ୍ଟ ବୋଲି ମନେ କରୁଛି ସେ ମୋତେ ଦେଖି ଦୁଃଖୀ ବୋଲି ଭାବିଲା ଆହ ଏଇ ପ୍ରକୃତରେ ଜଣେ ଲୋକ ସଂସାରରେ ମଜି ଯାଇଛି ବାସ୍ତବିକ ମୁଁ ଧନ୍ୟବାଦ ଦେଲି ଯାହା ହଉ କମ୍ ସେ କମ୍ ସେ ସଂସାରରୁ କିଛି ଟେଷ୍ଟ ପାଉଛି କିନ୍ତୁ ମୋତେ ଯେଉଁମାନେ କହୁଥିଲେ ତୁମେ ବାବା ଜିଆ ହେଇଛ ଭଲ ପାଉଛ ସେମାନେ ସଂସାରରୁ କିଛି ଟେଷ୍ଟ ପାଉନାହାନ୍ତି ଭକ୍ତି ଆବେଶ ଜସ୍ମିନ ଭକ୍ତିରେ ଆବେଶ ହେଇଯାଏ ତେବେ କିଛି ଟେଷ୍ଟ ମିଳିବ ଆପଣଙ୍କୁ ନିଶ୍ଚିତ କିଛି ଟେଷ୍ଟ ଅଛି ଆପଣ କୁହନ୍ତୁ ପ୍ରଭୁପାଦଙ୍କ ଶିଷ୍ୟମାନେ ଆଜି ଗଛ ମୂଳରେ ଯେଉଁମାନେ ରାଜକୁମାର ଥିଲେ କାହିଁକି ଆଜି ବମ୍ବେ ମନ୍ଦିର ମୁଁ ତ ଶୁଣିଛି ବମ୍ବେ ମନ୍ଦିର ତିଆରି ହେବା ସମୟରେ କୋର୍ଟ କେସ୍ ପର୍ଯ୍ୟନ୍ତ ରାସ୍ତା କଡ଼ରେ ପଡ଼ିକି ଟେଣ୍ଟ ମାରିକି ମନ୍ଦିର କରୁଥିଲେ କାହିଁକି ଭକ୍ତି ଆବେଶା ମନୋଜସ୍ମିନ ପ୍ରଭୁପାଦଙ୍କ ନାମରେ ପ୍ରଭୁପାଦଙ୍କ କଥାରେ ପ୍ରଭୁପାଦଙ୍କ ଭଜନରେ ମନ ପୁରା ଆବିଷ୍ଟ ହଉଥିଲା ସେଥିପାଇଁ ନିଜକୁ ସମର୍ପଣ କରିଦେଉଥିଲେ ଆମେ କାହିଁକି ଆଜି ସମର୍ପଣ କରିପାରୁନେ କାହିଁକି ମଠ ମନ୍ଦିର ବାହାରୁନେ କାହିଁକି ସର୍ବ ସୁଖ ଆସୁଛି ଆମେ ଆବିଷ୍ଟ ହେଇନୁ ଭକ୍ତି ଆବେଶା ମନୋଜସ୍ମିନ ଏ ଆବିଷ୍ଟ କିଭଳି ଆବିଷ୍ଟ ହେଲେ କର୍ମ ଦଶାଟା ଚାଲିଯିବ କାମ କର୍ମ ବି ଯିବ ଆଚ୍ଛା ଆବିଷ୍ଟ କେମିତି ହବା ଉପାୟ ସୁତ ଗୋସ୍ୱାମୀ ସ୍ୱର୍ଗ ମାନେ ମୁନିମାନଙ୍କୁ କହୁଛନ୍ତି ଅତପୁମ୍ବୀ ଦ୍ୱିଜଶ୍ରେଷ୍ଠ ବର୍ଣ୍ଣାଶ୍ରମ ବିଭାଗ ସ୍ୱନିଶ୍ଚିତ ଧର୍ମସ୍ୟ ସଂସିଦ୍ଧି ହରି ତୋଷଣମ ହରିଙ୍କୁ କିଭଳି ତୋଷଣ କରିବା ଏ ବର୍ଣ୍ଣାଶ୍ରମ ଧର୍ମର ନିୟମ କିନ୍ତୁ ତୋଷଣ କରିବାଟା ହଉଛି ଆବିଷ୍ଟ ଦରକାର ସଂସାରଟା ମୁଁ ବ୍ରାହ୍ମଣ ହେଇଛି କ୍ଷତ୍ରିୟ ହେଇଛି ବୈଶ୍ୟ ହେଇଛି ଶୂଦ୍ର ହେଇଛି ବ୍ରହ୍ମଚାରୀ ହେଇଛି ଗୃହସ୍ଥ ହେଇଛି ବାନପ୍ରସ୍ଥ ହେଇଛି ସନ୍ନ୍ୟାସୀ ହେଇଛି ଏଇଥିରେ ଆବି ମୁଁ ବ୍ରହ୍ମଚାରୀ ଏକ ନମ୍ବର ବ୍ରହ୍ମଚାରୀ ହେଇକି ରହିବି ଏଥିରେ ଆମର ଆବିଷ୍ଟ ହବା ଆମର ଜୀବନର ଉଦ୍ଦେଶ୍ୟ ନୁହେଁ ଜୀବନ ସାରା ବିବାହ ହେଇକି ନ ରହିବାଟା ବ୍ରହ୍ମଚାରୀର ଆବିଷ୍ଟ ନୁହେଁ ମାଙ୍କଡ଼ ବି ଜୀବନ ସାରା ବିବାହ ହେଉନି ତାକୁ ଫାଷ୍ଟ କ୍ଲାସ୍ ବ୍ରହ୍ମଚାରୀ କୁହାଯାଇପାରିବନି ବିଲକୁଲ ମନ 24 ଘଣ୍ଟା ଆମର ଗୁରୁଦେବ କୁହନ୍ତି ଖାଲି ଏଟାବେଳକୁ ସେଟାକୁ ଡେଉଛି ନା ବ୍ରହ୍ମଚାରୀ ହୁଅ ଗୃହସ୍ଥ ହୁଅ ବାନପ୍ରସ୍ଥ ସନ୍ନ୍ୟାସୀ ହୁଅ ବ୍ରାହ୍ମଣ ହୁଅ କ୍ଷତ୍ରିୟ ହୁଅ ଐଶ୍ୟ ଶୂଦ୍ର ହରି ତୋଷଣ ଯାହାଙ୍କ ପାଇଁ ମୁଁ ସବୁ ତ୍ୟାଗ କରିକି ଆସିଛି ସେ ହରି ସନ୍ତୋଷ ହେଲେ କି ନାହିଁ ସାଧୁଗୁରୁ ବୈଷ୍ଣବ ସନ୍ତୋଷ ହେଲେ କି ନାହିଁ ଏଇଟା ହେଉଛି ମନୋବେଶ ମନର ଆବେଶ ଭକ୍ତି ଆବେଶ ଆଚ୍ଛା ହରି ଯେ ତୋଷଣ ହେବେ ବେଷ୍ଟ ଉପାୟ କ'ଣ ବେଳେବେଳେ ମନ କହୁଛି ନା ମୁଁ ଏଇଟା କଲେ ଭଗବାନ ଖୁସି ହେବେ ମୁଁ ଏଇଟା କଲେ ଭଗବାନ ଖୁସି ହେବେ ମୁଁ ଏଇଟା କଲେ ଭଗବାନ ଖୁସି ହେବେ ତାହେଲେ ଭଗବାନ କେମିତି ଖୁସି ହେବେ ସବୁଠୁ ଭଗବାନ କେଉଁଥିରେ ଖୁସି ହୁଅନ୍ତି କିଭଳି ଭକ୍ତି ଆବେଶ ଆସିବ ତା ପରବର୍ତ୍ତୀ ଶୁକ୍ର କହୁଛନ୍ତି ତସ୍ମାଦ ଏକେନ ମନସା ଭଗବାନ ସତ୍ତ୍ୱତା ପ୍ରତି ସତ୍ତ୍ୱତା ପ୍ରତି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ଧ୍ୟେୟ ପୂଜ୍ୟ ନିତ୍ୟଦା ବାସ୍ ସେଥିପାଇଁ ମହାରାଜ ଯେତେବେଳେ କୁହନ୍ତି ମୁଁ ପ୍ରଥମେ ପ୍ରଥମେ ମହାରାଜଙ୍କ ପୂଜ୍ୟବାଦ ରାଧା କିନ୍ତୁ ମହାରାଜଙ୍କ କଥା ଶୁଣେ ମହାରାଜ କୁହନ୍ତି ସବସେ ବଡ଼ ସେବା ଇଏ ଶ୍ରବଣ ମହାରାଜ କ'ଣ କେବଳ ଶ୍ରବଣ କଥା ହିଁ କହୁଛନ୍ତି ହଁ ସବସେ ବଡ଼ ଶ୍ରବଣ ହିଁ କଥା ଆଜ୍ଞା ଭାଗବତୀ କହୁଛନ୍ତି ତସ୍ମା ଏକେନ ମନସା ଶ୍ରବଣ କରିବାକୁ ପଡ଼ିବ ଶ୍ରବଣ ସବୁଠୁ ବଡ଼ ସେବା ତିନିଟା ଜିନିଷ ପାଞ୍ଚଟା ଜିନିଷ କହିଛନ୍ତି ଏଠି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ଧ୍ୟେୟ ପୂଜ୍ୟ କି ଦୁଇଟା ଜିନିଷ ଲାଗିଛି ଗୋଟେ ଲାଗିଛି ନିତ୍ୟତା ଗୋଟେ ଲାଗିଛି ଏକେନ ଦୁଇ ସାଇଡ଼ରେ ଦୁଇଟା ଜିନିଷ ରହିଛି ଏଇଟା ହେଉଛି ଭକ୍ତି ଆବେଶ ଶ୍ରବଣ କରିବାକୁ ପଡ଼ିବ ଶ୍ରୋତବ୍ୟ କୀର୍ତ୍ତନ କରିବାକୁ ପଡ଼ିବ ପ୍ରଭୁଙ୍କୁ ଧ୍ୟାନ କରିବାକୁ ପଡ଼ିବ ପୂଜା କରିବାକୁ ପଡ଼ିବ କିନ୍ତୁ ସବୁ ସମୟରେ ଗୋଟିଏ ଶବ୍ଦ ଲାଗିଲା ଏଇ ପାଞ୍ଚଟା ଜିନିଷ ତ ଗୋଟିଏ ଜିନିଷ ଲାଗିବ ନିତ୍ୟତା ନିତ୍ୟ ଶ୍ରବଣ ନିତ୍ୟ ଧ୍ୟାନ ନିତ୍ୟ ପୂଜନ ଏସବୁ ନିତ୍ୟତା ଆଉ ନିତ୍ୟ କରିବା ଏ ପାଞ୍ଚଟା ଜିନିଷ କିଭଳି କରିବା ତସ୍ମାତ୍ ଏକେନ ମନସା ପ୍ରଭୁପାଦ ସେଠି ଲେଖିଛନ୍ତି ଏକେନ ମନସା ୱିଥ୍ ୱାନ୍ ପଏଣ୍ଟେଡ୍ ଆଟେନସନ୍ ୱିଥ୍ ୱାନ୍ ପଏଣ୍ଟେଡ୍ ଆଟେନସନ୍ ପ୍ରଭୁପାଦଙ୍କର ଦେଖନ୍ତୁ ଶବ୍ଦାନୁବାଦ ୱାନ୍ ପଏଣ୍ଟେଡ୍ ଆଟେନସନ୍ ଯେମିତି ମୁଁ ସାଙ୍ଗ କଥା କହୁଥିଲି ମୋର ସିନିୟର ଭକ୍ତ ସଂସାର ପ୍ରତି ଏତେ ୱାନ୍ ପଏଣ୍ଟେଡ୍ ଆଟେନସନ୍ ସାଧୁକୁ ଦେଖି ଦୁଃଖୀ ବୋଲି ଭାବୁଛି ୱାନ୍ ପଏଣ୍ଟେଡ୍ ଆଟେନସନ୍ ସେଇଭଳି ଆମେ ବିଲକୁଲ ଜୀବନର ସବୁକିଛି ସମୟ ଦେଇ ଏସବୁ ଜିନିଷ କରିବା ଦରକାର ପ୍ରତି ମୁହୂର୍ତ୍ତ ସିରିୟସ୍ ହେବା ଦରକାର
ଏକହୀନ ମନସା ୱାନ୍ ପଏଣ୍ଟେଡ୍ ଆଟେନ୍ସନ୍ ପ୍ରଭୁଙ୍କର କୀର୍ତ୍ତନ କରିବା, ଶ୍ରବଣ କରିବା, ପୂଜା କରିବା, ଧ୍ୟାନ କରିବା, ୱାନ୍ ପଏଣ୍ଟେଡ୍ ଆଟେନ୍ସନ୍। ସେଥିପାଇଁ ଏଇଟା କେଉଁଠି କୁହାଯାଉଛି ଭକ୍ତିଆ ଆବେଶ, ଏଇଟା ଭକ୍ତିର ଆବେଶ କୁହାଯାଏ। ୱାନ୍ ପଏଣ୍ଟେଡ୍ ଆଟେନ୍ସନ୍ ବିଲକୁଲ ଧ୍ୟାନସ୍ଥ କରିବା ଦରକାର। ହଁ, ୱାନ୍ ପଏଣ୍ଟେଡ୍ ଆଟେନ୍ସନ୍ ପ୍ରଭୁପାଦ କହିଛନ୍ତି। ଚକ୍ରତିବାଦ ସେ ଟିକାରେ ଲେଖିଛନ୍ତି, ପ୍ରଭୁପାଦ ଯେଉଁଠି ୱାନ୍ ପଏଣ୍ଟେଡ୍ ଆଟେନ୍ସନ୍ ଲେଖିଛନ୍ତି, ଚକ୍ରତିବାଦ ସେ ଶ୍ଲୋକ ଟିକାରେ ଲେଖୁଛନ୍ତି ଏଇ ତସ୍ମାଦ ଏକେନ ମନସ ଶ୍ଲୋକରେ, ଯସ୍ମାଦ ଏବଂ ତସ୍ମାଦ ଏକେନ କର୍ମ ଜ୍ଞାନାଦି ଅନୁତିଷ୍ଠା ଆଶା ଶୂନ୍ୟେନ। କର୍ମ ଜ୍ଞାନର ଅନୁଷ୍ଠାନର ଆଶାର ଶୂନ୍ୟଭାବ, ଏଟାକୁ ଏକେନ ମନସ। କିଛି କର୍ମ ନାହିଁ, ଜ୍ଞାନ ନାହିଁ, କିଛି କେବଳ ଶ୍ରବଣ କୀର୍ତ୍ତନ ଏକେନ ମନସା, ଏଇଟା କୁହାଯାଏ ଧ୍ୟାନସ୍ଥ ହେଇକି। କିନ୍ତୁ ସେ ଭଗବାନ ଗୀତାରେ ଲାଷ୍ଟ କହିଲେ ଖାଲି ଭକ୍ତିଆବେଶ କୁହାଗଲା ନା, ଭକ୍ତିଆବେଶ ମନ, ମନର ତ ଚିନ୍ତା କରିବେ ନା, ମନଟା ତ ବଡ଼ ଜିନିଷ, ମନଟା ତ ବିଲକୁଲ ମାନୁନି। ବାବାଜୀ ହବା ପାଇଁ ଘରଦ୍ୱାର ଛାଡ଼ିକି ଆସିଲେ, ଏଇ କୃଷ୍ଣ ରସରେ ରସିବା ପାଇଁ ଆସିଲେ, ପୁଣି ବି ରସିପାରୁନି ମନ, ମନ କ'ଣ କରିବା ଆପଣ, ଶାସନରେ ବିଲକୁଲ ମାନୁନି। ସେଥିପାଇଁ ଭଗବାନ ତ ବିଲକୁଲ ମନ ଲାଷ୍ଟ ପ୍ରବଚନକୁ ମନ ଧିଅରେ ସାରିଲେ, ସର୍ବଗୁହ୍ୟତମ ଶୃଣୁମେ ପରମମ ବଚ, ମୋର ଲାଷ୍ଟ ଯାହାକୁ ମୋଷ୍ଟ କନଫିଡେନ୍ସିଆଲ ଇନ୍ଷ୍ଟ୍ରକ୍ସନ୍ ମୁଁ ଦେଉଛି ଅର୍ଜୁନ, ମନ ମନା ହବ, ମନଟାକୁ ମୋ ପାଖରେ ଲଗା। କିନ୍ତୁ ମନଟା ତ ଲାଗୁନି, ଘରଦ୍ୱାର ସଂସାର ଛାଡ଼ିକି ଆସିଲୁ, ସବୁକିଛି କଲୁ ସାଧୁଗୁରୁ ଚରଣରେ ମନଟା ଲଗେଇବା ପାଇଁ, କିନ୍ତୁ ମନଟା ତ ଲାଗୁନି, କ'ଣ କରିବାକୁ ପଡ଼ିବ, ଭକ୍ତିରେ କିଭଳି ଆବେଶ ଆସିବାକୁ ପଡ଼ିବ। ଭକ୍ତିରେ ଆବେଶ ଆସିବା ପାଇଁ ଗୋଟିଏ ଜିନିଷ, ସବୁଠୁ ବଡ଼ ଜିନିଷ, ସବୁ ସମୟରେ ସାଧୁଗୁରୁ ବୈଷ୍ଣବ ଚରଣରେ ପ୍ରାର୍ଥନା କରିବାକୁ ପଡ଼ିବ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡ଼ିବ। ନଚେତ କେବେ ସମ୍ଭବ ନାହିଁ, କେବେ ସମ୍ଭବ, ନିଜର ସାମର୍ଥ୍ୟ ବଳରେ ଆମେ ଚାହୁଁଛେ ଧ୍ୟାନରେ ପ୍ରଭୁଙ୍କର ନାମ କରିବି, ଧ୍ୟାନରେ ସେବା କରିବି, ଧ୍ୟାନରେ କୀର୍ତ୍ତନ କରିବି, ପୁଣି ମନ ବିଚଳିତ ହେଇଯାଉଛି। ପୂର୍ବଜନ୍ମର ସଂସ୍କାର ଏତେ ଆମ ଉପରେ ପ୍ରଭାବ ପକାଉଛି ବିଲକୁଲ, କାରଣ ନାମାବାସା ସ୍ଥିତିକୁ ନଗଲେ ପ୍ରାରବ୍ଧ କଟିବନି ନା, ପୂର୍ବଜନ୍ମର ସଂସ୍କାର ବଢ଼େଇ ଅସୁବିଧା ପଡ଼ିଛି। ସେଥିପାଇଁ ଭଗବାନଙ୍କ ନିକଟରେ ଆମର ଗୁରୁଦେବ କୁହନ୍ତି ସବୁ ସମୟରେ ପ୍ରାର୍ଥନା କର, ସବୁ ସମୟରେ ଗୋପୀନାଥ ମମ ନିବେଦନ ସୁନ, ଗୋପୀନାଥ ମମ ନିବେଦନ, ଗୋପୀନାଥ ଘୁଞ୍ଚା ସଂସାର ଝାଲା, ଗୋପୀନାଥ ଘୁଞ୍ଚା ସଂସାର ଝାଲା, ଅବିଦ୍ୟା ଯାତନ ଆର ନାହିଁ ସହେ, ଅବିଦ୍ୟା ଯାତନ ଆର ନାହିଁ ସହେ, ଜନମ ମରଣ ମାଳା ଗୋପୀନାଥ, ଜନମ ମରଣ ଗୋପୀନାଥ ଘୁଞ୍ଚା ସଂସାର ଝାଳା, ଗୋପୀନାଥ ଘୁଞ୍ଚା ସଂସାର ଝାଳା। ଭକ୍ତିନ ଠାକୁର କେମିତି କହିଛନ୍ତି ଅବିଦ୍ୟା, ଏଇ ଶବ୍ଦ ସେ ଅଛି ଅବିଦ୍ୟା କାମ କର୍ମ ବି, ଭଗବାନ ତ କୃପା କରିବେ ତାଙ୍କ ନିକଟରେ ମନ ଲାଗିଗଲା ମାନେ ବି ଏ ଜନ୍ମ ମରଣ ମାଳା, ଏ ଗୋଟେ ମାଳା ହେଇଯାଇଛି ଆମ ଜୀବନ, ଏ ଅବିଦ୍ୟା କାମ କର୍ମ ଯୋଗୁଁ ବାରବାର ସଂସାର ଚକ୍ରରେ ପଡ଼ୁଛେ। ମୁଚ୍ୟତେ କେବଳ ପ୍ରଭୁଙ୍କୁ ଭଜନ କଲେ, ପ୍ରଭୁଙ୍କ ପ୍ରାର୍ଥନା କଲେ, ପ୍ରଭୁଙ୍କ ନିକଟରେ ଯଦି ମତିଟା ଆମର ଲାଗିଯିବ, ହୁଏତ ଆମର ଏ ଆବେଶ ଆସିବ। ଏବଂ ତା ପରବର୍ତ୍ତୀ ପଦରେ ଭକ୍ତିମୂଳ ଠାକୁର କହୁଛନ୍ତି ଗୋପୀନାଥ କେବଳ ଜାଗିବ ଆମି, 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 କାମରୁ ଜାଗରଣ ହେଇନି, ଆମର ନିଦ୍ରା ଭାଙ୍ଗିନି। ସେଥିପାଇଁ ମହାପ୍ରଭୁ ଡାକୁଛନ୍ତି ଜିମି ଯାଗୋ, ଜିମି ଯାଗୋ ଗୋରା ଚାନ୍ଦ ବୋଲି, ଆମେ ସାଧୁଗୁରୁ ଚରଣ ଆଶ୍ରୟ କଲେ ସୁଦ୍ଧା ଆମ ନିଦ ଭାଙ୍ଗିନି। ସେଥିପାଇଁ ସେ କହୁଛନ୍ତି ଗୋପୀନାଥ କେବେ ବା ଜାଗିବ ଅର୍ମି, ସେତେବେଳେ ବ୍ୟକ୍ତି ଜାଗ୍ରତ ହବ, କାମ ରୂପ ଅରି ଦୂରେ ତିଆଗିବ, ହୃଦୟ ସ୍ଫୁରିବ ତୁମେ, ଏ କାମ ଯୋଉ ଅବିଦ୍ୟା କାମ ସବୁ ଅଛି ଏଗୁଡ଼ାକ ଦୂରକୁ ନଗଲା ପର୍ଯ୍ୟନ୍ତ କେବେ ସ୍ଫୁରଣ ଆସିବନି, କେବେ ଆବେଶ ଆସିବନି, କେବେ ନାହିଁ। ସେଥିପାଇଁ ଭଗବାନଙ୍କ ଗୋଟେ ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁଙ୍କ ନିକଟରେ ବାର 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 ସାଧୁଗୁରୁଙ୍କ ଚରଣରେ ପ୍ରାର୍ଥନା କରିବାକୁ ପଡିବ। ଏବଂ ତାପରେ ଗୋଟେ ଭିତରେ କହୁଛନ୍ତି ଶ୍ଳୋକ ଯେ ଭକ୍ତିଆବେଶା ମନୋ ଜସ୍ମିନ୍ ବାଚା ଯତ ନାମ କୀର୍ତ୍ତୟା ତିଜତ କଲେବର ଯୋଗୀ ତିଜନ୍ତ କଲେବରମ ଯୋଗୀ ମୁଚ୍ୟତି କାମ କର୍ମ। ଏ କାମ କର୍ମ ବି କାମବନ୍ଧନରୁ ମୁକ୍ତ ହୋଇଯିବ। ଏଠି ସେ କହୁଛନ୍ତି ବିଷୟ ବାସନା ଜାଗିଛି ହୃଦୟ। କାହିଁକି କାମ କାମ କର୍ମ ଆମ ଅନ୍ତର ରହିଛି ନା ବିଷୟ ବାସନାଟା ଜାଗି ଯାଇଛି, ପୁରା ତେଜିତ ହେଇକି ରହିଛି। ଆଉ ଗୋଟିଏ ଉପାୟ କେବଳ ସାଧୁ ଗୁରୁ ଚରଣ ଉପାସନାସ୍ତ୍ର, ଏ ଗୋଟିଏ ଅସ୍ତ୍ର ମନକୁ ସଂଯମ କରିବା ପାଇଁ। ସାଧୁ ଗୁରୁ ଚରଣକୁ ସବ ସମୟରେ ଉପାସନା କରିବାକୁ ପଡ଼ିବ, ସବ ସମୟରେ ପ୍ରାର୍ଥନା କରିବାକୁ ପଡ଼ିବ। ଏ ପ୍ରାର୍ଥନା ବଳ ହିଁ ଭକ୍ତିଆ ଆବେଶା ଭକ୍ତିର ଆବେଶ ଆସିବ, ନଚେତ କଦାପି ସମ୍ଭବ ନାହିଁ, କଦାପି ସମ୍ଭବ ନାହିଁ। ଆଚ୍ଛା ଆପଣ କହିବେ ଭକ୍ତିର ଯେ ଆବେଶ ଆସିବ ଯେ, କିନ୍ତୁ ଏଠି ଗୋଟିଏ ରହିଲେ ଯତ ନାମ କୀର୍ତ୍ତନ, ମାନେ ଭୀଷ୍ମଦେବ ପ୍ରଭୁଙ୍କୁ ଚାହିଁ କହୁଛନ୍ତି ଏଇ ପ୍ରଭୁଙ୍କର ନାମ କୀର୍ତ୍ତନ କରେ। ଭକ୍ତି ଯୋଗୀମାନେ ଯେ ତାଙ୍କ କାମ କର୍ମରୁ ବନ୍ଧନରୁ ମୁକ୍ତ ହୁଅନ୍ତି କିଭଳି ନା ବିଲକୁଲ ମନରେ ଭକ୍ତିରେ ଆବିଷ୍ଟ ହୋଇ ଆଉ ପ୍ରଭୁଙ୍କର ନାମ କୀର୍ତ୍ତନ କରେ, ଯତ ନାମ କୀର୍ତ୍ତନ, ଏ ପ୍ରଭୁଙ୍କର ନାମ କୀର୍ତ୍ତନ କରେ। ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ହିଁ ବ୍ୟକ୍ତି ଆଉ ଗୋଟିଏ ଷ୍ଟେପ୍ରେ ଏହା କୁହାଯାଇପାରେ, ଭକ୍ତିର ନାମ କୀର୍ତ୍ତନ କଲେ ହିଁ ନାମ ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ହିଁ ଭକ୍ତିର ଆବିଶ୍ୱାସ। ଆଉ ନାମ କିଭଳି କରାଯିବ ନା ଗୁରୁଙ୍କ ଆନୁଗତ୍ୟରେ, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର। ନାମ ଶାସ୍ତ୍ରରେ ଅଛନ୍ତି, ନାମ ଜଗତରେ ସମସ୍ତେ ଜାଣନ୍ତି, କିନ୍ତୁ ଆବେଶଟା ଗୁରୁ ଗୁରୁଙ୍କ କୃପାରେ ନାମରେ ଆବେଶ ଆସିବ, ଇଏ ହିଁ ବଡ଼ ଜିନିଷ। ସେଥିପାଇଁ ନାମର ମହାତ୍ମା ଏଠି ବହୁତ ବଡ଼, ଯତ ନାମ କୀର୍ତ୍ତୟନ, ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଆଉ ଭକ୍ତିର ଆବିଷ୍ଟ ହେଲେ ମନ ଯୋଗୀ ଅନ୍ତ ସମୟରେ ମୁଚ୍ୟତେ କାମ କର୍ମ, କାମ କର୍ମରୁ ସେ କାମକର୍ମ ବନ୍ଧନରୁ ମୁକ୍ତ ହୋଇଯିବ। କ'ଣ କହିବେ କେବଳ ନାମ କଲେ କ'ଣ ଏସବୁ ହୋଇଯିବ? ଯୋଗ ଫୋଗ କିଛି ଦରକାର ନାହିଁ, ଜ୍ଞାନ ବି କିଛି ଦରକାର ନାହିଁ, କିଛି ଦରକାର ନାହିଁ, ବିଲକୁଲ ଏସବୁ କିଛି ଆବଶ୍ୟକ ନାହିଁ। ମୁଁ ଭକ୍ତିମୟ ଠାକୁରଙ୍କର ପୁଣି ଗୋଟିଏ ପ୍ରାର୍ଥନାରେ ମୁଁ ଆପଣ ଦେଖନ୍ତୁ କେତେ ନାମ ମହାତ୍ମା କେତେ ସୁନ୍ଦର କଥା କହିଛନ୍ତି। ଆଉ ପ୍ରଭୁପାଦଙ୍କର ଆପଣ ପରପଟ ପଢ଼ିବେ, ପ୍ରଭୁପାଦଙ୍କର କନଭରସେସନ୍ ପଢ଼ିବେ, ପ୍ରଭୁପାଦଙ୍କର ଡିସ୍କସନ୍ ପଢ଼ିବେ। ପ୍ରଭୁପାଦ କହିଛନ୍ତି ଇସ୍କନ ଭକ୍ତମାନଙ୍କୁ ପରଫେକ୍ଟ ହେବାକୁ ହେଲେ କେବଳ ଗୋଟିଏ ପ୍ରୋସେସ୍ ମୁଁ ଦେଇଛି, ଆଉ ସେ ପ୍ରୋସେସ୍ଟା ମୋତେ ମାୟାପୁର ଯାଇଥିଲି। ମୁଁ ଦେଖିଲି ଗୋଟେ ସୁନ୍ଦର ନିୟମ କରିଛନ୍ତି ମାୟାପୁରରେ, ଯେ କମ୍ପଲସରୀ ସବୁ ଭକ୍ତମାନେ ସନ୍ଧ୍ୟା ସମୟରେ ଚୈତନ୍ୟ ପଞ୍ଚତତ୍ତ୍ୱଙ୍କ ଆଗରେ କୀର୍ତ୍ତନ କରିବେ କମ୍ପଲସରୀ। ସେ ମ୍ୟାନେଜର ହେଲେ ବି ସମସ୍ତେ, ମୁଁ ଦେଖେ ସବୁ ମ୍ୟାନେଜରମାନେ ସିନିୟର ମ୍ୟାନେଜରମାନେ ସମସ୍ତେ ଆସନ୍ତି, ସମସ୍ତେ କୀର୍ତ୍ତନ କରନ୍ତି। ମୁଁ କହିଲି ଯାହା ହେଉ ଇଏ ବୋଧେ ଭକ୍ତମାନଙ୍କୁ ଶୃଙ୍ଖଳା କରିବା ପାଇଁ ନିୟମଟା କରାହେଇଛି। କିନ୍ତୁ ତାପରେ ମୁଁ ଆସିଥିଲେ କନଭରସେସନ୍ କଲି, ପ୍ରଭୁପାଦ କହୁଛନ୍ତି କେବଳ ଯଦି ଇସ୍କନର ଭକ୍ତମାନେ ଚୈତନ୍ୟ ମହାପ୍ରଭୁଙ୍କ ସମ୍ମୁଖରେ ହାତ ଟେକି ନାମ କୀର୍ତ୍ତନ କରନ୍ତି ସେମାନେ ପରଫେକ୍ଟ ହେଇଯିବେ। ମହାପ୍ରଭୁ ଏ ପ୍ରଭୁପାଦ କହୁଛନ୍ତି କେବଳ ନା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପରଫେକ୍ଟ କେବଳ ନାମ କରିବେ। ମୋର ତ ନାମ କରିବା ପାଇଁ ରୁଚି ହିଁ ନାହିଁ। କମ୍ ସେ କମ୍ ମୋର ଗୋଟିଏ ଅନୁରୋଧ, ମୁଁ ସବୁଠୁ ମୋତେ ବଡ଼ ଦୁଃଖ ଲାଗେ, ନାମର ତ ଆମର ରୁଚି ଆସୁନି, କମ୍ ସେ କମ୍ ନାମର ରୁଚି ଆସିବ, ଭକ୍ତିର ଆବେଶ ଆସିବ ସାଧୁଗୁରୁ କୃପାରୁ, ପ୍ରଭୁପାଦଙ୍କ କୃପାରୁ। କମ୍ ସେ କମ୍ ପ୍ରଭୁପାଦଙ୍କ ଗୁରୁ ପୂଜାରେ ସମସ୍ତେ ଆଟେଣ୍ଡ କରିବା ଦରକାର, ଏଇଟା ମନେ ରଖିବେ। ସବୁଠୁ ବଡ଼ ଅପରାଧ ମୁଁ ମନେ କରେ, ମୋ ବିଚାରଧାରା, ମୁଁ ଭକ୍ତ ନୁହେଁ, ପୁଣି ବି ମୁଁ କହୁଛି ଯେ ପ୍ରଭୁପାଦଙ୍କର ଗୁରୁ ପୂଜା ଆଟେଣ୍ଡ କରୁନି, ସେ ସବୁଠୁ ବଡ଼ ଅପରାଧ, ଏକ ନମ୍ବର ଲିଷ୍ଟରେ ତା ରହିବ। ତାଙ୍କୁ ଅର୍ଣ୍ଣ ଖାଉଛି ଆଜ୍ଞା, ରାସ୍ତା କଡ଼ରେ କର୍ମୀ ଭଳି କୁକୁର ଭଳି ଆମେ ଗୁଡ଼ିଥାନ୍ତେ, ଆମକୁ ଫୁଟବଲ ଭଳି ଲୋକ ମାରିଥାନ୍ତେ, ଆମକୁ ସାଧୁ ବୋଲି ଆଜି ସମ୍ମାନ କରୁଛନ୍ତି, କେଉଁଥିପାଇଁ ଲୋକମାନେ, କେଉଁଥିପାଇଁ? ପ୍ରଭୁପାଦଙ୍କ କୃପାରୁ। ତାଙ୍କ मंदिर रही कहते प्लेट प्रसाद घर भड़ा जी हिसाब कराए आम जीवन सारा सुझी पार प्रभुवाद गुरु पूजा को आसा दरकार साधु गुरु को कृपा मांगा दरकार सी कृपा हेले नाम आवेश आस प्रभु नाम कीर्तन सब कर दरकार सब धीरे धीरे एत उत्साह कमी जाऊँच नाम प्रभुवाद कीर्तन चल थे किए गोटे फूल फिंगी दे चलना किए जाए बाँच पाँच बस ला किए गप ना आप प्रभु नाम कीर्तन आगे भूली जातु मुझको क्रिटिसाइज कर क्षमा कर सब बड़ा दुख लगे जो प्रभुवाद कीर्तन रुहे कारण आमको गुरुदेव शिक्षा प्रथम देखते तुम कृपादान मिल साधु गुरु द्वारा केवल गोटे उपाय आम एत योग्य पात्र नुह राजनीतिक नगर कृपा पाइबा ना आम बिल्कुल फिट कैंडिडेट नुहत केवल साधु गुरु आमको जो कृपा करेंगे आम भोजन कर कौन से उपाय ना कम से कम इस्कन भक्त मैंने सब समय प्रभुवाद कृपा करा दरकार आज निरुत्साह भाव आसवे जोटी जो स्थित रही भी सब समय नाम कीर्तन करेंगे मुझे काम कर्म भी अंतिम समय भीष्मदेव निकट में प्रभु निजे ठिया भीष्मदेव मुख को चाहिए प्रवचन करतनाम कीर्तन प्रभु नाम कीर्तन ये साधन सब वास्तविक नाम कीर्तन में भक्त मन ठाकुर सुंदर कथ कौन ज्ञानी जुग सहित भक्ति जुग की तुलना कर गोटे भजन लिखिंट समय हो गलानी ठीक अच्छे मुझे ये भजन टी श्लोक सरी जी ज्ञानी ज्ञान जोगे करिया जतन ब्रह्मेर साक्षात करे ज्ञानी ज्ञान जोगे करिया जतन ब्रह्मेर साक्षात करे ब्रह्मेर साक्षात अप्रारम्भ कर्म ब्रह्मेर साक्षात ज्ञानी ज्ञान जोगे करिया जतने ब्रह्मेर साक्षात करे ज्ञानी ज्ञान जोगे ब्रह्म को साक्षात करिबो किंतु ब्रह्मर साक्षात अपरब्ध कर्म ज्ञान संपूर्ण ज्ञान तहरे ज्ञान स्थिति आसीगला मान अपरब्ध कर्मटा क्षय हो किंतु तबु तो प्रारब्ध नाही होय क्षय फल भोग बिना कहू ज्ञानी प्रारब्ध कर्मटा केबे नष्ट हुए ना फल भोग बिना आ ब्रह्मभूत जीव ज्ञान लाभ कला परे भी फल भोग लगी जन्म मरण लोभ पुणी जन्म मरण चक्रवासी किंतु नाम महात्मा कहते जत नाम कीर्तन नाम कीर्तन कले अविद्या काम कर्म मुक्त हे यार प्रमाण भक्ति ठाकुर दूसरे भीष्मदेव जहाँ कहले प्रभु निजे शुणुंट भक्ति ठाकुर कहते कि हे नाम तब स्फूर्ति एकांती जनेरो पारो एकांती जन प्रारब्ध प्रारब्ध किछु नहीं थाके प्रारब्ध प्रारब्ध बेदे गए पारो पारो बेदे गए पारो पारो तुम्हारो शोधित तुमार हृदय जीवे हृदय संपूर्ण शोधित कर्म ज्ञान बंध सब दूरे जाया कर्म ज्ञान केवल नाम ओहे किंतु ओहे नाम तब स्फूर्ति हेले एकांती जनेर से भक्ति आवेश मनोजस्मी नाम ନାମର ସ୍ଫୁର୍ତ୍ତି ମାନେ ନାମ କୀର୍ତ୍ତନ ନୁହେଁ, ନାମ କୀର୍ତ୍ତନ ମାନେ ନାମ ସ୍ଫୁର୍ତ୍ତି ହବ, ସ୍ୱାଭାବିକ ନାମ, ସ୍ୱାଭାବିକ ସବୁ ସମୟରେ ଖାଇବା ସମୟରେ ଶୋଇବା ସମୟରେ ସ୍ଫୁର୍ତ୍ତି, ନାମର ମହାତ୍ମ୍ୟ, ନାମର ରୂପ ସବୁକିଛି, ନାମର ସବୁ ଗୁଣ ନାମର ସ୍ଫୁର୍ତ୍ତି ହେଇଯିବ। ଓହେ ତବେ ଓହେ ନାମ, ନାମ ସ୍ଫୁର୍ତ୍ତି ହେଲେ ଏକାନ୍ତି ଜନର, ଏକାନ୍ତି ଜନ ଅର୍ଥ ଯେ କାମ ଏ କର୍ମ ଜ୍ଞାନକୁ ଆଶ୍ରୟ କରୁନି, ତାର କ'ଣ ଅବସ୍ଥା ହବ ନା ପ୍ରାରବ୍ଧା ପ୍ରାରବ୍ଧ, ପ୍ରାରବ୍ଧ ଆଉ ଅପ୍ରାରବ୍ଧ କିଛୁ ନାହିଁ ଥାକେ, ବେଦେ ଗାଏ ବାରବାର, ମୁଁ କହୁନି ଭକ୍ତିନ ଠାକୁର କହୁଛି, ବେଦ ବାରବାର କହୁଛି ନାମର ସ୍ଫୁର୍ତ୍ତି ହେଲେ। ଏବଂ ୟାର ପ୍ରମାଣ ନେବେ ହରିନାମ ଚିନ୍ତାମଣିରେ ନିଜେ କହୁଛନ୍ତି ଭକ୍ତିମ ଠାକୁର, ନାମ ବା ସ୍ଥିତି ପଳାଇଗଲେ ଆଉ ଏ ସଖ୍ୟ ହେଲେ ସଖ୍ୟ ହେଇଯିବ। ଆଉ ତୁମାର ଉଦୟ ଜୀବର ହୃଦୟ ସମ୍ପୂର୍ଣ୍ଣ ଶୋଧିତ ହଏ, ଜ୍ଞାନରେ ସମ୍ପୂର୍ଣ୍ଣ ଶୋଧିତ ହୁଏ ନା, ସମ୍ପୂର୍ଣ୍ଣ ଶୋଧିତ ହଏ। ଆଉ କ'ଣ ହୁଏ ନା କର୍ମ ଜ୍ଞାନ ବନ୍ଧ ସବ ଦୂର ଯାଏ, ଅନାୟାସେ ଭବକ୍ଷ ଅବିଦ୍ୟା କାମ କର, ଏ ମୁଚ୍ୟଦେ ଅବିଦ୍ୟା କାମ କର କେବଳ ନାମରେ। ସେଥିପାଇଁ ସେ କହିଲେ ଯତ୍ ନାମ କୀର୍ତ୍ତୟନ, ପ୍ରଭୁଙ୍କୁ ଦେଖେଇ କରୁଛନ୍ତି, ଏଇ ପ୍ରଭୁ ଶ୍ରୀକୃଷ୍ଣଙ୍କର ନାମ କୀର୍ତ୍ତନ କଲେ ଭବବନ୍ଧନ ମୋଚ ହେଇଯାଏ। ଆଉ କିଭଳି ନା ଭକ୍ତିଆବେଶ୍ମୀ, କେତେ ସୁନ୍ଦର କଥା ବିଷ୍ଣୁଦେବ କହୁଛନ୍ତି ଦେଖନ୍ତୁ। ଆଉ ପ୍ରଭୁପାଦ ସବୁ ପ୍ରବଚନ ଆଣି ନାମରେ ସାରିଦେଲେ, ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି, ଅଲ୍ ପ୍ରୋବ୍ଲେମ୍ ଟୁ ୱାନ୍ ସଲ୍ୟୁସନ୍, ବିଶ୍ୱରେ ଯେତେ ପ୍ରୋବ୍ଲେମ୍ ଅଛି କେବଳ ଗୋଟିଏ ସଲ୍ୟୁସନ୍, ଅଲ୍ ଡିଜିଜ୍ ଫର୍ ୱାନ୍ ମେଡିସିନ୍, ବିଶ୍ୱରେ କେହି ବାହାର କରୁନଥିଲେ, ପ୍ରଭୁପାଦ ବାହାର କଲେ। ସେଥିପାଇଁ ଏଇଟା ସ୍ଲୋଗାନ, ଇସ୍କନର ଭକ୍ତମାନେ ଏଇଟା ସ୍ଲୋଗାନ ମାରିବା ଦରକାର, ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି। ଆମେ ତ ନାମ ତତ୍ତ୍ୱ ନ ବୁଝିଲେ ଆମେ ତ ହାପି ନୁହଁ, ଆମକୁ ଦେଖି କିଏ କହିବ ହାପି, ତେଣୁ ଆମକୁ ପ୍ରଭୁପାଦଙ୍କ ମୁଡ୍କୁ ବୁଝିବାକୁ ପଡ଼ିବ। ସେ ଦେଖି କହିବି ୟା ମନ ତ ସୁଖୀ ଆଇଛି, ଇଏ ଚାଣ୍ଟ ହରେ କୃଷ୍ଣ ବି ହାପି କ'ଣ କହୁଛି ନା, ଆମକୁ ଆବିଷ୍ଟ ହେବାକୁ ପଡ଼ିବ, ଆବିଷ୍ଟ ହେବାକୁ ପଡ଼ିବ। ତାହେଲେ ଆମେ ଆବିଷ୍ଟ ହେବା ପାଇଁ କହିଲେ ଗୋଟିଏ ଜିନିଷ, କୃପା, ସାଧୁ ଗୁରୁଙ୍କ ଚରଣରେ ସମ୍ପୂର୍ଣ୍ଣ ନିଯୁକ୍ତି, ପ୍ରଭୁ ମୋ ଦ୍ୱାରା କ'ଣ କାମ ହବ, ମୋ ଦ୍ୱାରା ମୁଁ ନିଜ ଜୀବନ ଦ୍ୱାରା କ'ଣ ଆପଣ କରିବା କଥା କରାନ୍ତୁ, ମୁଁ ଆପଣଙ୍କ ହାତରେ ଗୋଟେ ଅସ୍ତ୍ର ହେବି। ସିଏ ଆପଣଙ୍କୁ ଅସ୍ତ୍ରଟିକୁ ନେଇ ସିଏ ସାଧନ କରିସାରିଲା ପରେ ଯିଏ କୃପାଟା ଦେବେ ତାଙ୍କ କାର୍ଯ୍ୟ କରିସାରିଲା ପରେ, ତା ବଳରେ ଭକ୍ତି ଆବେଶ, ଆଉ ଅନାୟାସ ଭବକ୍ଷୟ, ନାମରେ ଅନାୟାସ ଭବକ୍ଷୟ। ଆଉ ଭକ୍ତିମୟ ଠାକୁର ନାମ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି ଦେଖନ୍ତୁ, ଭକତି ବିନୋଦ ବାହୁ ତୁଲେ କହେ, ଭକତି ବିନୋଦ ବାହୁ ତୁଲେ କହେ, ନାମର ନିଶାନ ଧର, ନାମର ନିଶାନ ଧର, ନାମ ଡଙ୍କା ଧ୍ୱନି କରିଆ ଗାଇବେ, ନାମ ଡଙ୍କା ଧ୍ୱନି କରିଆ ଗାଇବେ, ଭେଟିବେ ମୁରଲୀ ଧର, ତୁମି ଭେଟିବେ ମୁରଲୀ ଧର, ତୁମି ଭେଟିବେ ମୁରଲୀ ଧର, ତୁମି ଭେଟିବେ ମୁରଲୀ ଧର। ଆମର ଭକ୍ତି ବିନୋଦ ଧାରା ଆଜ୍ଞା, ରୂପାନୁଗ ଧାରା, ତାକୁ ପରିପୁଷ୍ଟ କଲେ ଭକ୍ତି ବିନୋଦ। ଯିଏ ବୃଦ୍ଧ ସମୟରେ ଯଦି କୌଣସି ବୈଷ୍ଣବ ଆସନ୍ତି ପ୍ରଣାମ କରିବା ପାଇଁ, ତାଙ୍କର ଆଖିର ପତା ତାଙ୍କୁ ବାଲୁଆ ବାଳ ବୋଲି କୁହାଯାଏ, ବହୁତ ବାଳ ତାଙ୍କର, ବହୁତ କେଶ, ଆଖିକି ଏମିତି ଖୋଲନ୍ତି, ତୁମେ କେ, କୋଥା ଦେଖି ଆସିଛ, ନାଇଁ ବୈଷ୍ଣବ, ତୁମେ ମହାପ୍ରଭୁର ବାଣୀ ପ୍ରଚାର କର, ତୁମେ ଯାହା ମହାପ୍ରଭୁଙ୍କ ବାଣୀ ପ୍ରଚାର କର, ଆଉ ମୋର ଯଦି ସମୟ ଥାଆନ୍ତା, ଭକ୍ତି ମେଣ୍ଡା କରନ୍ତି, ମୁଁ ଘୋଡ଼ାରେ ଚଢ଼ିକି ବର୍ତ୍ତମାନ ପ୍ରଚାର କରନ୍ତି। ଯିଏ ଆଖିରେ ଦେଖିପାରୁନାହାନ୍ତି, ଆଖି ଖୋଲି କଥା କୁହନ୍ତି, ସେ କହନ୍ତି ମୁଁ ଘୋଡ଼ାରେ ଚଢ଼ିକି ପ୍ରଚାର କରନ୍ତି, ବୈଷ୍ଣବର ହୃଦୟ ଏତେ ଫାଟିଯାଏ। ଆଉ ସିଏ କ'ଣ କହୁଛନ୍ତି ନା, ଭକତି ବିନୋଦ ବାହୁତୁଲି କହେ, ନାମର ନିଶାନ ଧର, ଫ୍ଲାଗ, ନିଶାନ ମାନେ ବେଙ୍ଗଲୀ ପ୍ରଭୁ ଜାଣିଥିବେ ଯଦି, ନିଶାନ ପତାକା ମନେ ହୁଏ, ପତାକା, ଭକତି ବିନୋଦ ବାହୁତୁଲି କହେ, ନାମର ନିଶାନ ଧର, ନାମେ ଡଙ୍କା ଧ୍ୱନି, ନାମେ ଢଙ୍କା ଧ୍ୱନି ପାଇଆ ଯାଇବେ, ଭେଟିବେ ମୁରଲୀ ଧର। ଢଙ୍କା ଧ୍ୱନି ମୁଁ ଆଜି ପଚାରୁଥିଲି ଆଦି ପୃଷ୍ପଙ୍କୁ, ମୁଁ ତ ବେଙ୍ଗଲୀ ଜାଣିନି, ଢଙ୍କା ଅର୍ଥ ସେ କହିଲେ ଉଚ୍ଚ ସ୍ୱରର ନାମ, ପ୍ରଭୁପାଦ ଯାହା କହିଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ମହାରାଜ କାଲି କହୁଥିଲେ। ଭକ୍ତମାନେ ଯେଉଁଠି ଉଚ୍ଚ ସ୍ୱର ନାମ କୀର୍ତ୍ତନ କରିବେ, କାହାର ହୃଦୟ ପରିବର୍ତ୍ତନ ନ ହେବ। ଇସ୍କନକୁ ଲୋକ ସବୁବେଳେ ଗାଳି ଦେବେ, ଯେଉଁଠି ଗଲେ କହିଲେ ତୁମ ରେଷ୍ଟୁରାଣ୍ଟରେ ପ୍ରସାଦ ଭଲ, ତୁମ ଭକ୍ତମାନେ ଏହା କହିଲେ, ଶେଷ କହିଲେ ତୁମ ସନ୍ଧ୍ୟା ଆରତୀଟା ବଢ଼ିଆ, ଆଜ୍ଞା ଇସ୍କନ ଯିବି ତ ସନ୍ଧ୍ୟା, କାହିଁକି ଇସ୍କନ ତ ସବୁ ଖରାପ, ସବୁ ସୋସାଇଟି ଭଲ, ଇସ୍କନ ଖରାପ। କିନ୍ତୁ ପ୍ରଭୁପାଦ କୁହନ୍ତି ମନେ ରଖ, ଆମେ ଇମ୍ପରଫେକ୍ଟ ହେଇପାରୁ କିନ୍ତୁ ଆମେ ଯାହା କହୁଛୁ ସେଟା ପରଫେକ୍ଟ ଯା ହରେ କୃଷ୍ଣ ଦିସ୍ ଇଜ୍ ପରଫେକ୍ଟ ଆଇ ମେ ବି ଇମ୍ପରଫେକ୍ଟ ମୁଁ ଇନ୍ପରଫେକ୍ଟ ହେଇପାରେ କିନ୍ତୁ ଯା ହରେ କୃଷ୍ଣ ବିହା ବିଟା ତ ପରଫେକ୍ଟ ସେଥିପାଇଁ ଲୋକମାନେ ଆମକୁ ଇନ୍ଫରମେଣ୍ଟ ଭାବୁଛନ୍ତି କିନ୍ତୁ ଆମକୁ ପରଫେକ୍ଟ ଭାବୁଛନ୍ତି ଏଇ ବିଶ୍ୱାସ ଅଛି ଯେ ସନ୍ଧ୍ୟାବେଳେ କହିଲେ ନା ଇସ୍କନ ମନ୍ଦିର ଯିବୁ ତ ସନ୍ଧ୍ୟାବେଳେ ଯିବୁ କାହିଁକି ଆଉ ଅନ୍ୟମାନେ ଯେଉଁ ସୋସାଇଟି ପ୍ରଚାର କରୁଛନ୍ତି ଆମେ ବିରୁଦ୍ଧରେ କହୁନି ଦେ ଆର୍ ଇନ୍ପରଫେକ୍ଟ ଆଣ୍ଡ ହ୍ୱାଟ ଦେ ଆର୍ ସେଇଙ୍ଗ ଦିସ୍ ଇଜ୍ ଅଲସୋ ଇନ୍ଫରଫେକ୍ଟ ପ୍ରମାଣ କହୁଛନ୍ତି ସେମାନେ ଇନ୍ପରଫେକ୍ଟ ଏମାନେ ସେମାନେ ଯାହା କହୁଛନ୍ତି ସେଟା ବି ଇନ୍ପରଫେକ୍ଟ କିନ୍ତୁ ଆମର ଗୋଟେ ତ ପଜିଟିଭ୍ ଜିନିଷ ଅଛି ଆମେ ଇନ୍ପରଫେକ୍ଟ ହେଇପାରୁ କିନ୍ତୁ ଆମର ସ୍ଲୋଗାନ୍ ହେଉଛି ପରଫେକ୍ଟ ଯେମିତି ବହୁତ ଭକ୍ତ ଇସ୍କନ ଭକ୍ତଙ୍କୁ ଦେଖିକି ଏ ଇସ୍କନ ଭକ୍ତମାନେ ଏଇଆ ହିଁ କରୁଛନ୍ତି ତାହା କରୁଛନ୍ତି ଏ ଆମେ ଯାଇଥିଲୁ ପ୍ରବଚନ ଆମେ ଜଲେଶ୍ୱରରେ ସେଠି ମୁଁ ମୋର ପ୍ରଭୁପାଦ ମୋତେ ଗୋଟେ ସ୍ମରଣ ଦେଲେ ଉଦ୍ଦେଶ୍ୟ ଯେଉଁମାନେ ପଚାରନ୍ତି ଇସ୍କନ ଭକ୍ତ ଏହା କରୁଛନ୍ତି ତାହା କରୁଛନ୍ତି ଆପଣ ତାଙ୍କୁ ଏଇ ଉତ୍ତର ଦେବେ ଆପଣ କହିବେ ଆମେ ହେଉଛୁ ରୋଗୀ କିନ୍ତୁ ଆମର ମେଡିସିନ୍ ଭୁଲ ନୁହେଁ ଆମର ଡକ୍ଟର ଭୁଲ ନୁହେଁ ଆମର ଡକ୍ଟର ହେଉଛନ୍ତି ଏକ ନମ୍ବର ଡକ୍ଟର ପ୍ରଭୁପାଦ ସେ ପୁରା ଏମ୍ବିବିଏସ୍ କୃଷ୍ଣ ସ୍ୱତନ୍ତ୍ର ତାଙ୍କୁ ସାର୍ଟିଫିକେଟ୍ ଦେଇ ପଠାଇଛନ୍ତି ଆମ ଡକ୍ଟର ଏକ ନମ୍ବର ଆଉ ଯେଉଁ ମେଡିସିନ ଦେଇଛନ୍ତି ସେ ଏକ ନମ୍ବର ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବିହାର କିନ୍ତୁ ଆମେ ରୋଗୀ ଲୋକ ନା ଡକ୍ଟର ନିୟମ ପାଳନ କରୁନି କି ମେଡିସିନ ଖାଉନି ସେଥିପାଇଁ ଆମର ରୋଗ ବାହାରୁଛି ଆଜ୍ଞା ଆମକୁ ଦେଖିକି ଡାକ୍ତର କିମ୍ବା ନାମକୁ ଡାକ୍ତର କିମ୍ବା ମେଡିସିନ କି ଖରାପ ଭାବନ୍ତୁ ଆପଣ ଏଇ ଉତ୍ତର ଦେବେ ସେ ଦେଖିବେ ସାଙ୍ଗେ ସାଙ୍ଗେ ସନ୍ତୁଷ୍ଟ ହେବେ ସେଥିପାଇଁ ଭକ୍ତି ଠାକୁର କହୁଛନ୍ତି ଭକତି ବିନୋଦ ବାହୁ କଲି କହେ ନାମେରେ ନିଶାନ ଧର ନାମ ଢଙ୍କା ଧ୍ୱନି ପାଇଆ ଯାଇବେ ଭେଟିବେ ମୁରଲୀଧର ନିଶ୍ଚିତ ପ୍ରଭୁଙ୍କୁ ପାଇବା ପ୍ରଭୁପାଦ କହିଛନ୍ତି ଗ୍ୟାରେଣ୍ଟେଡ୍ ନିଶ୍ଚିତ ଏଇ ଜନ୍ମରେ ତୁମେ କୃଷ୍ଣ ପାଇବ ଆଉ ଗୁରୁଦେବ ସମୟ ମାଳା ଦେଲା ବେଳେ କୁହନ୍ତି ଇସ୍କନ ଭକ୍ତ କୁହନ୍ତି ଠିକ ଅଛି ଏଇ ଜନ୍ମରେ ନହେଲେ ଆର ଜନ୍ମ ଆର ଜନ୍ମ କାହିଁକି ଆମେ ଯିବୁ ଆମେ ସାଧୁଗୁରୁଙ୍କ କଥାରେ ବିଶ୍ୱାସ କାହିଁକି ନ କରିବୁ ପ୍ରଭୁପାଦଙ୍କ କଥାରେ କାହିଁକି ବିଶ୍ୱାସ ନ କରିବୁ ମୁଁ ଅଯୋଗ୍ୟ ହେଇପାରେ କିନ୍ତୁ ମୁଁ କାହିଁକି ବିଶ୍ୱାସ ନ କରିବି ଯେ ଏଇ ଜନ୍ମରେ ମୁଁ ନ ଯିବି ବୋଲି ଫାଷ୍ଟ ତ ବିଶ୍ୱାସ ରହିବା ଦରକାର ଏଇ ଜନ୍ମରେ ମୁଁ ପ୍ରଭୁଙ୍କୁ ପାଇବି ଗୁରୁଦେବ ମାଳା ଦେଲା ବେଳେ କହିବେ ନା ଏଇ ଜନ୍ମରେ କୃଷ୍ଣ ପାଅ ଠିକଣା ନାମକର ଏଇ ଜନ୍ମରେ କୃଷ୍ଣ ପାଅ ଯଦି ନାମ କରୁ ମରିଯିବ ତାହେଲେ ମରିଗଲେ ଭଲ କୃଷ୍ଣଙ୍କୁ ପାଇବି କିନ୍ତୁ ନାମ ଛାଡ଼ିବ ଭକ୍ତି ଠାକୁର ସେ ନାମ ଢଙ୍କା ଧ୍ୱନି ପାଇବା ଯାଇବେ ଭେଟିବେ ଏବଂ ସେ ହିଁ ସ୍ତୁତି କରୁଥିଲେ ଆମର ଭୀଷ୍ମଦେବ ଭକ୍ତିଆ ବିଷା ମନୋଜସ୍ମିନୀ ବାଚା ଯତ ନାମ କୀର୍ତ୍ତୟ ତେଜ୍ୟନ୍ତି କଲେ ବରଂ ଯୋଗୀ ମୁଚ୍ୟତି କାମ କାମ ପ୍ରଭୁଙ୍କୁ ଚାହିଁ ଭୀଷ୍ମଦେବ କହୁଛନ୍ତି ଏଇ ପ୍ରଭୁଙ୍କର ନାମ ଯେଉଁ ଯୋଗୀମାନେ ଭକ୍ତି ଯୋଗୀମାନେ ଭକ୍ତିରେ ଆବିଷ୍ଟ ହୋଇ ମନରେ ପ୍ରଭୁଙ୍କର ଭକ୍ତିରେ ଆବିଷ୍ଟ ହୋଇ ନାମ କୀର୍ତ୍ତନ କରିକି କର୍ମମନ୍ଦରରୁ ମୁକ୍ତ ପାଇଯାଆନ୍ତି ସେଇ ପ୍ରଭୁ ହେ ଯୁଧିଷ୍ଠିର ସେଇ ପ୍ରଭୁ ତୁମ ପାଖରେ ଦଣ୍ଡାମାନ ଅଛନ୍ତି ଆଉ କାଲିକି ଭଗବାନଙ୍କୁ ପ୍ରାର୍ଥନା କରିବେ ଏଇ ଦୟାମୟ ପ୍ରଭୁ ମୋ ନିକଟକୁ ଆସିଛନ୍ତି ପ୍ରଭୁ ମୋର ସମୟ ହେଇଗଲାଣି ଆପଣ ଟିକେ ଅପେକ୍ଷା କରନ୍ତୁ ମୁଁ ଆପଣଙ୍କୁ ସ୍ତବ କରିକି ଏ ଶରତ୍ୟାଗ କରେ କେତେ ବଡ଼ ଭାଗ୍ୟ ଭକ୍ତ ତେଣୁ ପ୍ରଭୁଙ୍କର କଥାକୁ ମୁଁ ଏଠି ବିଶ୍ରାମ ଦେଉଛି ମୋର ଯଦି ଦୋଷ ତ୍ରୁଟି ଥାଏ କୃଷ୍ଣମାନଙ୍କୁ ମାନେ କ୍ଷମା